ଭଗବାନ ପୁତ୍ର ଶାମ୍ଭ, ସେ ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣାଙ୍କୁ ଯେଉଁ ସିଏ ଗୋଟେ ସ୍ୱୟଂବର କରିଥିଲେ, ସେ ସ୍ୱୟଂବର ତାଙ୍କୁ ଆଣି ମାନେ ହରଣ କରିବା ପାଇଁ ଯାଇଥିଲେ ଶାମ୍ଭ। ଦଶମ ସ୍କନ୍ଧ ଅଠସ୍ତରୀ ଏଇ ଯେମିତି ଏଠି ଯେମିତି ଅନିରୁଦ୍ଧ କଥା କୁହାଯାଇଛି, ଅନିରୁଦ୍ଧ ଉଷାଙ୍କ ସହିତ ବିବାହ କରିବେ, ସେଇଭଳି ଭାବରେ ଶାମ୍ଭ ଯାଇଥିଲେ ଦୁର୍ଯ୍ୟୋଧନଙ୍କର କନ୍ୟାକୁ ହରଣ କରିବା ପାଇଁ। ସେ ହେଉଛନ୍ତି ତାଙ୍କ ନାଁ ହେଉଛି କ'ଣ, ଲକ୍ଷ୍ମଣା। ଲକ୍ଷ୍ମଣାକୁ ହରଣ କଲେ କଲେ ଯେତେବେଳେ ସବୁମାନେ କୌରମାନେ ମିଶିକରି ସେମାନେ ସବୁ ଆଙ୍କୁ ସବୁ ମିଶିକରି ଆକ୍ରମଣ କରିକିରି ଆଙ୍କୁ ବନ୍ଦୀ କରି ରଖିଲେ, ଇଏ ଶାମ୍ଭକୁ ବନ୍ଦୀ କରି ରଖିଲେ। ଇଏ ଯେମିତି ହେଇଥିଲା ସେଇଭଳି ଭାବରେ ସେଠି ମଧ୍ୟ ହେଇଥିଲା, ସେଠି ମଧ୍ୟ ହେଇଥିଲା। ତେଣୁ ଏ କଥାଟି ନାରଦ ମୁନି ପୁଣି କହିଲେ ଯେ ଶାମ୍ଭକୁ ବର୍ତ୍ତମାନ ଦୁର୍ଯ୍ୟୋଧନ ଇତ୍ୟାଦି ସେମାନେ ସବୁ ବନ୍ଦୀ କରି ରଖିଛନ୍ତି। ତେଣୁ ଯାଦବମାନେ ଏଠି ଯେମିତି ଆସିଥିଲେ ଯୁଦ୍ଧ କରିବା ପାଇଁ, ସେଠି ସେମିତି ଚାଲିଲେ ଯୁଦ୍ଧ କରିବା ପାଇଁ। କିନ୍ତୁ ଭଗବାନ ବଳରାମ, ବଳରାମଙ୍କ ସେ ଶିଷ୍ୟ ଦୁର୍ଯ୍ୟୋଧନ, ସେ ତାଙ୍କଠୁ ଗଦା ଶିକ୍ଷା କରିଥିଲେ, ତେଣୁ ସେ ଗଲେ, ଦୁର୍ଯ୍ୟୋଧନ ଭଗବାନ ଗଲେ, ଭଗବାନ ରାମ ବଳରାମ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ। ରାମ ଶବ୍ଦର ଅର୍ଥରେ ବର୍ଣ୍ଣନା କରେ, ଯେତେବେଳେ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଭଗବାନ ନାମକରଣ ହେଉଥିଲା, ଗର୍ଗମୁନି ଭଗବାନ ନାମକରଣ ଏଇଭଳି ଭାବରେ କହିଥିଲେ, କ'ଣ ନା ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ତାଙ୍କ ନାଁ ହେଉଛି ରାମ। ଦୁଇଟି ନାମ ହୋଇଥିଲା ତାଙ୍କର, ତାଙ୍କର ନାଁ ହେଉଛି ଦୁଇଟି ନୁହଁ ତିନୋଟି ନାମ ହୋଇଥିଲା। ତିନୋଟି ନାମ କ'ଣ କ'ଣ କି କହିପାରିବେ? ତାହେଲେ ଆମେ କହିଦେବା, ତିନୋଟି ନାମ ହୋଇଥିଲା କ'ଣ ନା, ପ୍ରଥମେ ସେ କହିଥିଲେ ଯେ ଇଏ ହେଉଛନ୍ତି ଅୟଙ୍ଗି ରୋହିଣୀ ପୁତ୍ର ରମୟନ ସୁହୃଦ ଗୁଣେଇ। ନାମକରଣ ପୂର୍ବରୁ ତାଙ୍କୁ କ'ଣ କହିବେ, ନାମକରଣ କୃଷ୍ଣ କୃପା ନାମକରଣ ହେଲା, ନାମକରଣ ହେବା ପୂର୍ବରୁ ତୁମକୁ କ'ଣ ଡାକିବେ? ତେଣୁ ତାଙ୍କ ନାମ ହେଇନି, ଅୟଙ୍ଗ ବୋଲି କହିଲେ, ଇଏ ଅୟଙ୍ଗ ତାଙ୍କ ଆଙ୍ଗୁଠି ଦେଖିକି କହି, ଅୟଙ୍ଗ ଇଏ ରୋହିଣୀ ପୁତ୍ର, ଅୟଙ୍ଗ ହିଁ ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀ ପୁତ୍ର। ରୋହିଣୀ ଯାଇନଥିଲେ ବା ଯଶୋଦା ଯାଇନଥିଲେ, ଭଗବାନ ନାମକରଣ ବହୁତ ଗୁପ୍ତ ଭାବରେ ହେଇଥିଲା। ଭଗବାନ ନାମକରଣ, ଭଗବାନ ଜନ୍ମ ଯେଉଁଭଳି ଭାବରେ ଗୁପ୍ତରେ ହେଇଥିଲା, ତାଙ୍କ ନାମକରଣ ମଧ୍ୟ ଗୁପ୍ତରେ ହେଇଥିଲା। ଜନ୍ମ କର୍ମ ଏସବୁ ଗୁହ୍ୟ ବୋଲି କୁହାଯାଇଛି, ବହୁତ କ'ଣ ବହୁତ ଗୋପନୀୟ ଜିନିଷ, ଗୋପନୀୟ। ଏଇ ଜିଲ୍ଲା ଗୁଡ଼ିକୁ ଯେଉଁମାନେ ସବୁଦିନେ ସନ୍ଧ୍ୟାରେ ଏବଂ ସକାଳେ ପ୍ରାର୍ଥନା କରିବା, ଆଲୋଚନା ଇଏ କ'ଣ ଆବୃତ୍ତି କରିବେ ବା ସ୍ମରଣ କରିବେ କୀର୍ତ୍ତନ କରିବେ, ତାଙ୍କର ଆଉ କୌଣସି ଦୁଃଖ ରହିବ ନାହିଁ। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏଇଟା, ଇଏ ସବୁ ଗୁହ୍ୟ ଗୁପ୍ତ, ଏଇଟା ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଇଏ ନାମକରଣ ମଧ୍ୟ ଗୁପ୍ତ ଭାବରେ ହେଇଥିଲା ଭଗବାନଙ୍କର। ତେଣୁ ବଳରାମଙ୍କ ମଧ୍ୟ ସେଭଳି ଭାବେ ନାମକରଣ ହେଇଥିଲା। ସେ କହିଲେ ଇଏ ଜାଣିଲେ, ଗର୍ଗାଚାର୍ଯ୍ୟ ଜାଣିଲେ, ନନ୍ଦ ମହାରାଜ କହିବାକୁ ପଡ଼ିଲା ନାହିଁ, ଇଏ ହେଉଛି ରୋହିଣୀ ପୁତ୍ର ବା ଇଏ ହେଉଛନ୍ତି ମୋ ପୁତ୍ର ବା ଯଶୋଦାଙ୍କ ପୁତ୍ର, ସେ କହିଲେ ନାହିଁ। ସେ କହିଲେ ଇଏ ଗର୍ଗାଚାର୍ଯ୍ୟ ନାମକରଣ ଧ୍ୟାନରେ, କୃଷ୍ଣ ନାମ ରାକ୍ଷେ ଗର୍ଗ ଧ୍ୟାନ ତ ଜାଣିଆ, ଭଗବାନଙ୍କ ନାମ କୃଷ୍ଣ କେମିତି ହେଲା ନା ଗର୍ଗ ଧ୍ୟାନରେ ଜାଣିପାରିଲେ। ଭଗବାନ ନାମ ହେଉଛି ଇଟର୍ନାଲ, ସବୁବେଳ ପାଇଁ ତାଙ୍କ ନାମ ରହିଛି। ଯେ ଏଇ 5500 ବର୍ଷ ତଳେ ଭଗବାନ ଯେଉଁ ଆସିଥିଲେ ତାଙ୍କ ନାମକରଣ ହେଲା, ତା ପୂର୍ବରୁ ତା ନାମ ନଥିଲା, ତା ନୁହଁ। ଭଗବାନ ନାମ ହେଉଛି ଇଟର୍ନାଲ, ସବୁବେଳ ପାଇଁ ରହିଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ଭଗବାନଙ୍କର ଏସବୁ ନାମ। ତେଣୁ ଏ ନାମ ସେ ଗର୍ଗାଚାର୍ଯ୍ୟ ଜାଣିଲେ, ତେଣୁ ସେ କହିଲେ ଇଏ ହେଉଛି ଅୟଙ୍ଗୀ ବଡ଼ ଭାଇ, ସିଏ ତେଣୁ ତାଙ୍କ ନାମକରଣ ପ୍ରଥମେ ହେଲା, ତାପରେ ସାନ ଭାଇ କୃଷ୍ଣଙ୍କର ନାମକରଣ ହେଲା। ତେଣୁ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ତେଣୁ ଗର୍ଗାଚାର୍ଯ୍ୟ କହୁଛନ୍ତି ଅୟଙ୍ଗି ରୋହିଣୀ ପୁତ୍ର, ନିଶ୍ଚିନ୍ତ ଭାବରେ ଇଏ ହେଉଛନ୍ତି ରୋହିଣୀ ପୁତ୍ର, ଅୟଙ୍ଗ ହି ଶବ୍ଦ ବ୍ୟବହାର କରାଗଲା, ନିଶ୍ଚିନ୍ତ ଭାବରେ ଏ ରୋହିଣୀ ପୁତ୍ର, ଧ୍ୟାନରେ ଜାଣିଲେ ଭଗବାନରୁ ଜାଣିଲେ ସେ ରୋହିଣୀ ପୁତ୍ର। ରମୟନ ସୁହୃଦ ଗୁଣେଇ, ତାଙ୍କର ଏତେ ଗୁଣ ରହିଛି, ଏତେ ନିଜର ସେ କରିପାରିବ ସମସ୍ତଙ୍କୁ, ସମସ୍ତଙ୍କୁ ଆନନ୍ଦ ପ୍ରଦାନ, ରମୟନ ସେଥିପାଇଁ ତାଙ୍କ ନାମ ହେଲା ରାମ। ରାମାୟଣ ସୁହୃଦ ଗୁଣେ ଆଖ୍ୟା ସତେ ରାମ ଇତି ବଳାଧିକ୍ୟାତ ବଳ ବିଧୁ, ବଳ ବିଧୁ। ତେଣୁ ତାଙ୍କର ନାମ ହେଲା ରାମ, ଆଖ୍ୟା ସତେ ରାମ ଇତି, କାହିଁକିନା ରମଣ ସୁହୃଦ ଗୁଣେଇ ସମସ୍ତଙ୍କୁ, ତାଙ୍କର ଏତେ ଭଲ ଗୁଣ ସବୁ ରହିଛି ଏବଂ ବହୁତ ସୁହୃଦ ସେ ସମସ୍ତଙ୍କର ବନ୍ଧୁ, ତେଣୁ ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ ରାମ, ରମଣ ସୁହୃଦ ଗୁଣେଇ ଆଖ୍ୟା ସତେ ରାମ ଇତି, ସେଥିପାଇଁ ତାଙ୍କ ନାମ ହେଲା ରାମ, ହଁ ତାଙ୍କର ନାମ ସବୁବେଳ ପାଇଁ ରାମ ରହିଛି। ଏବଂ ବଳାଧିକ୍ୟାତ୍ ବଳଂ ବିଧୁ, ତାଙ୍କର ଆଉ ଗୋଟେ ନାମ ହେବ ବଳ, ଆମେ ଦୁଇଟାକୁ ମିଶେଇକି କହୁଛେ ବଳରାମ ବୋଲି, କିନ୍ତୁ ଦୁଇଟା ଏ ଦୁଇଟା ନାମ ପୃଥକ ଅଲଗା ଅଲଗା ନାମ, କିନ୍ତୁ ତାଙ୍କର ବଳାଧିକ୍ୟ ବଳ ବିଭୁ, ତାଙ୍କର ଏତେ ବଳ ରହିଛି। ବଳ ବୋଇଲେ କ'ଣ, ଭଗବତ ଗୀତାରେ ଭଗବାନ କହିଲେ କ'ଣ, ବଳ ବଳବତ୍ତା ଚାହୁଁ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବଳ ହେଉଛନ୍ତି ସେ ଭଗବାନ, ତେଣୁ ଇଏ ବଳ ହେଉଛନ୍ତି ତା'ର ମୂର୍ତ୍ତିମନ୍ତ ଅବତାର, ବଳ ସେ ବଳ ସବୁ ରହିଛି। ଆମର ଯେତେ ବଳ ସବୁ ରହିଛି ବହୁତ ପ୍ରକାର, ତିନି ପ୍ରକାର ବଳ ଆମର ରହି ଶରୀରରେ, କ'ଣ କ'ଣ, ଗୋଟେ କ'ଣ, ଗୋଟେ ହେଉଛି ମନର ବଳ, ଗୋଟେ ହେଉଛି ଇନ୍ଦ୍ରିୟର ବଳ, ଆଉ ଗୋଟେ ଶରୀରର ବଳ। ଭାଗବତ ଦଶମ ସ୍କନ୍ଧ 56 ଅଧ୍ୟାୟରେ ଏଇଟା ସିଏ କହୁଛନ୍ତି, କିଏ ଆମର ଯେଉଁ ରହିଛନ୍ତି ଜାମ୍ବବାନ, ଜାମ୍ବବାନ କହୁଛନ୍ତି, ଜାନେ ତ୍ୱାଂ ସର୍ବଭୂତାନାଂ ପ୍ରାଣ ଓଜ ସହ ବଳ, ପ୍ରାଣ ଓଜ ସହ ବଳ, ବଳ ହେଉଛି ଶରୀରର ବଳ, ଆଉ ଇନ୍ଦ୍ରିୟର ବଳ ହେଉଛି ଆଉ ମନର ବଳ, ଓଜ ସହ ବଳ, ଏଇ ତିନୋଟି ଜିନିଷ ରହିଛି। ଦଶମ ସ୍କନ୍ଧ 56 ଅଧ୍ୟାୟରେ ଏଇଟା କୁହାଯାଇଛି, ଆମର ଏଇ ତିନୋଟି ପ୍ରକାର ବଳ ରହିଛି, ଶରୀରର ବଳ ରହିଛି, ଶରୀରର ବଳ ସାଧାରଣତଃ ଆମେ ଭାବୁଛୁ ବଳ କହିଲେ ଶରୀରର ବଳ, କିନ୍ତୁ ଆହୁରି ବହୁତ ମଧ୍ୟ ବଳ, ତିନି ପ୍ରକାର ବଳ ରହିଛି। ଗୋଟେ ହେଲା ପ୍ରାଣ ଓଜ ସହ ବଳ, ସହ ହେଉଛି ଦେହର ବଳ, ସହ ହେଉଛି ମନର ବଳ, ଓଜ ହେଉଛି ଇନ୍ଦ୍ରିୟର ବଳ, ଆଉ ବଳ କହିଲେ ତ ଶରୀରର ବଳ, ଆଉ କ'ଣ, ଇନ୍ଦ୍ରିୟ ଯେଉଁ ରହିଛି ଆମର 10 ଇନ୍ଦ୍ରିୟ ରହିଛି, ଇନ୍ଦ୍ରିୟ ରହିଛି, ଆଖିରେ ଆମେ ଦେଖୁଛେ କାହାର କିଭଳି ଭାବରେ ଶକ୍ତି ରହିଛି। ଗୋଟେ ଧର ଶ୍ରୀ ଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ କହୁଥିଲେ, ଜଣେ ଗୁରୁ ଅଛନ୍ତି, ତାଙ୍କର ଶିଷ୍ୟ ଜଣେ ଅଛି, ସିଏ କ'ଣ କଲେ, ଗୁରୁ ଜଣଙ୍କ ସେ ସବୁ ଆମଳକି ସବୁ ଅଁଳା ସବୁ ରଖିଥିଲେ, ଅଁଳା ସବୁ ଅଁଳାଟା ଖାଇଲେ ଆଖିରୁ ବଳ ବଢ଼ିଯାଏ, ତେଣୁ ସିଏ କ'ଣ କଲେ, ସେ ଯେଉଁ ସିଏ ବହୁତ ଗୁଡ଼ାଏ ଅଁଳା ଖାଇଦେଇଛନ୍ତି, ତେଣୁ ସିଏ କହୁଛନ୍ତି ଗୁରୁଙ୍କୁ, ଗୁରୁଦେବ ମୁଁ ଦିନରେ ଦେଖିପାରୁଛି ତାରାମାନଙ୍କୁ ଦେଖିପାରୁଛି, ତାରାମାନଙ୍କୁ ଦେଖିପାରୁଛି, ତେଣୁ ଗୁରୁଦେବ ଜାଣିପାରିଲେ, କହିଲେ ଆରେ ତୁ ସେ ଅଁଳାକୁ ସବୁ ଖାଇଦେଲୁ କି ନା, ଅଁଳା ଖାଇଦେଲେ ଏଭଳି ଭାବରେ ଚକ୍ଷୁର ବଳ ବଢ଼ିଯାଏ, ଚକ୍ଷୁରେ ଏତେ ସବୁ ରହିଛି ଦେଖିପାରିବେ, ଦିନବେଳା ତାରା ଫାରା ସବୁ ରହିଛନ୍ତି କିନ୍ତୁ ଆମେ ଦେଖିପାରୁନାହିଁ, କାହିଁକି ନା ସୂର୍ଯ୍ୟଙ୍କର ଆଲୋକରେ ସେସବୁ ନିଷ୍ପ୍ରଭ ହୋଇଯାଇଛି, ତେଣୁ ଯାହାର ଚକ୍ଷୁର ସେଇଭଳି ଭାବରେ ଶକ୍ତି ରହିଛି ଦେଖିପାରିବ। ଏଇଭଳି ଭାବରେ ଆମର ଯେଉଁ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ରହିଛନ୍ତି, 10 ଇନ୍ଦ୍ରିୟ ରହିଛନ୍ତି, 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ, କେଉଁ କାହାର କେଉଁ ଇନ୍ଦ୍ରିୟର ବହୁତ ବଳ ରହିଛି, ଏଇଟାକୁ କହନ୍ତି ଓଜ। ଏବଂ ତାପରେ ପ୍ରାଣ ଓଜ ସହ, ସହ କହିଲେ ମନର ବଳ, କାହାର କେତେ ମନର ବଳ ସବୁ ରହିଛି, ମନର ଅନୁସାରେ ସବୁ ଜଣେ କାର୍ଯ୍ୟ କରୁଛି। ଯେଉଁମାନେ ଆମେ ଦେଖିବା ପାଶ୍ଚାତ୍ୟ ଜଗତ ଲୋକମାନେ ଇଂଲଣ୍ଡ ଏମାନେ ସବୁ ଆସିଲେ, ସବୁ ସମୁଦ୍ର ପାର କରିକିରି କେଉଁଠି ଡିସ୍କଭରି କଲେ, ଡିସ୍କଭରି ଅଫ୍ ଇଣ୍ଡିଆ, ଏଇଟା ଗୋଟେ ଜଣେ ଜବାହରଲାଲ ନେହେରୁ ଲେଖିଛନ୍ତି, ଗୋଟେ କାବ୍ୟ ଲେଖିଛନ୍ତି ଡିସ୍କଭରି ଅଫ୍ ଇଣ୍ଡିଆ। ତେଣୁ ଏଇଭଳି ଭାବରେ ସେ ଆସିଥିଲେ, ଇଏ ଯେଉଁ ରହିଛନ୍ତି ଭାସ୍କଡ଼ା ଗାମା, ସେ ବୋଧେ ପର୍ତ୍ତୁଗାଲର ନା କେଉଁଠିକାର ଜଣେ ଇଏ ପର୍ତ୍ତୁଗାଲ ନା, ସିଏ ଆସିକିରି ଆମ ଭାରତକୁ ଇଏ କଲେ, ଭାରତକୁ ଆବିଷ୍କାର କଲେ, ତାପରେ ସବୁ ଆସିଲେ ପାଶ୍ଚାତ୍ୟ ଲୋକମାନେ ଆସିଲେ, ଲୁଟିବା ପାଇଁ ଆସିଲେ, ଧନ ଲୁଟିବା ପାଇଁ ଆସିଲେ। ଆମର ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳେ ସେ କହୁଥିଲେ, କହିଲେ ବ୍ରିଟିଶର୍ସମାନେ ଆସିକିରି ଭାରତରେ ଯେତେ ସବୁ ଆମର କୋହିନୂର ଗୋଟେ ହୀରା ଥିଲା, ସେ ହୀରାଟା ବର୍ତ୍ତମାନ ମଝିରେ କିଛି ଦିନ ତଳେ ଚାଲିଥିଲା ଯେ ଆମେ ସେ କୋହିନୂର ହୀରାଟାକୁ ଆଣିବା, ଇଂଲଣ୍ଡ ପାଖରେ ରହି ସେଇଟା ଇଂଲଣ୍ଡ ରାଣୀ ଭିକ୍ଟୋରିଆଙ୍କୁ ଦିଆଯାଇଥିଲା, ଇଂଲଣ୍ଡର ଯେଉଁମାନେ ଆସିଥିଲେ ଏସବୁ ଲୁଟିକି ନେଇଥିଲେ, ଭାରତ ବର୍ଷ ଧନ ସମ୍ପତ୍ତିକୁ ଲୁଟିକି ନେଇଥିଲେ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ତମେ ଯେଉଁ ସବୁ ବହୁତ ଜିନିଷ ଲୁଟି କରି ଆଣିଛ, ଯାହା ଲୁଟି ନାହଁ, ମୁଁ ଯେଉଁ ଶ୍ରେଷ୍ଠ ଧନଟାକୁ ତୁମେ ଲୁଟି ପାରିନାହଁ, ମୁଁ ଆସି ସେଇଟା ଦେବା ପାଇଁ ତୁମକୁ। ଇଏ ହେଉଛି ଆମର ଶ୍ରେଷ୍ଠ ଧନ ହେଉଛି ଏଇଟା, ଆମର ଭାରତବର୍ଷର ବା ଇ ଆମର ବୈଦିକ ସଭ୍ୟତାରେ ଏଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ଧନ। ଯେତେ ଧନର ସୁନା ରୂପା ମଣି ମାଣିକ ସବୁ ରହିଛି, ଏହା ତୁଳନାରେ ଇଏ ଯେଉଁ ଧନ, ଏ ଯେଉଁ ଅଧ୍ୟାତ୍ମ ଜ୍ଞାନ, ଏଇଟା ତୁଳନା ନାହିଁ ଅଧ୍ୟାତ୍ମ ଜ୍ଞାନ। ତେଣୁ ଏଇସବୁ ପ୍ରଭୁପାଦ ମହାରାଜ, ତୁମେ ଯେଉଁଟା ଲୁଟି ପାରିନଥିଲ ମୁଁ ଆସି ସେଇଟା ଦେବା ପାଇଁ, ଆମର ଯେଉଁ ବୈଦିକ ସଂସ୍କୃତି ରହିଛି, ବୈଦିକ ଜ୍ଞାନ ରହିଛି, ଭେଦ ଯେଉଁ ରହିଛି, ଭେଦରେ ଏତେ ଜ୍ଞାନ ରହିଛି, ପ୍ରଚୁର ଜ୍ଞାନ ରହିଛି, ଭୌତିକ ଜଗତରେ ଯେତେ ଜ୍ଞାନ ରହିଛି ସିଏ ଆମକୁ ଏ ଯେଉଁ ମୃତ୍ୟୁ ମୁଖରୁ ଉଦ୍ଧାର କରିପାରିବ ନାହିଁ, ବରଂ ଆମକୁ ଅଧିକରୁ ଅଧିକ ମୃତ୍ୟୁ ସାଗର ଭିତରୁ ଡୁବେଇବ। ସିଏ ଏ ଭୌତିକ ଜଗତର ଜ୍ଞାନ ଏଭଳି ଭାବରେ ରହିଛି, କିନ୍ତୁ ଇଏ ଯେଉଁ ଜ୍ଞାନ ରହିଛି ଭୌତିକ ଜଗତର ଯେଉଁ ମୂଳ ସମସ୍ୟା, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଏ ସମସ୍ୟାର ସମାଧାନ ସେ କରିପାରିବ ଏ ଜ୍ଞାନ। ତେଣୁ ପ୍ରଭୁପାଦ ମହାରାଜ ସେଇ ଜ୍ଞାନକୁ ବାଣ୍ଟିଲେ, ଜ୍ଞାନକୁ ବାଣ୍ଟିଲେ ଏ ଜ୍ଞାନ। ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନଙ୍କର କର୍ତ୍ତବ୍ୟ ହେଉଛି ସେମାନେ ସେ ଜ୍ଞାନକୁ ବିତରଣ କରିବେ। ଜ୍ଞାନକୁ ଯଦି ବିତରଣ ନ କରାଯିବ ତାହେଲେ ତାକୁ କୁହାଯିବ ଜ୍ଞାନ ଖଳ। ଯେତେବେଳେ ଭଗବାନ ଆବିର୍ଭାବ ହେଲେ କଂସର ନନ୍ଦୀଶାଳାରେ, କଂସର ବନ୍ଦୀଶାଳାରେ, ସେହି ସମୟରେ ସୁଖଦେବ ଗୋସ୍ୱାମୀ ଗୋଟେ ଶ୍ଳୋକ କହିଛନ୍ତି ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ। ଭଗବାନ ଯେତେବେଳେ ଆସିଲେ ସେତେବେଳେ ସେ କହୁଛନ୍ତି, ବହୁତ ମନ ଦୁଃଖରେ କଥା କହୁଛନ୍ତି, ସା ଦେବ କି ସର୍ବ ଜଗନ୍ ନିବାସ ନିବାସ ଭୂତା ନିତରାଙ୍ଗନରେ ଯେ ଭୋଜେନ୍ଦ୍ର ଗେହେ ଅଗ୍ନି ଶିଖେବ ରୁଦ୍ଧା ସରସ୍ୱତୀ ଜ୍ଞାନ ଖଳେ ଯଥା ସତୀ। ଜ୍ଞାନ ଖଳ ବୋଲି କୁହାଯାଉ ସେମାନଙ୍କୁ, ଜ୍ଞାନ ରହିଛି କିନ୍ତୁ ସେମାନେ ପ୍ରଦାନ କରିବେ ନାହିଁ। ଓକିଲମାନଙ୍କର ତ ଜ୍ଞାନ ରହିଛି, ତାଙ୍କୁ ପଇସା ନଦେଲେ ସେ କ'ଣ ଦେବେ? ପଇସା ଦେଲେ ସେ ଦେବେ, ନହେଲେ ଦେବେ ନାହିଁ, ଏ ଜ୍ଞାନ ଖଳ। ଏଇଭଳି ଭାବରେ ଏଇଟା ଗୋଟେ ମୁଁ କ'ଣ ଉଦାହରଣ ଦେଲି, ସେମାନେ ଯେ ପଇସା ନ ନେବେ ତା କଥା ନୁହଁ, ମୁଁ କହିବି ଗୋଟେ ଉଦାହରଣ ଦେଉଛି। ଏଇଭଳି ଭାବରେ ରହିଛି ଏ ଜ୍ଞାନଟାକୁ ଫ୍ରିରେ ଦିଆଯାଏ। ଆଗକାଳେ ଯେଉଁ ଜ୍ଞାନ ବିତରଣ କରାଯାଉଥିଲା, କୌଣସି ତା ବଦଳରେ କେହି ପଇସା ମାଗୁନଥିଲେ। ମୁଁ ଏତିକି ଦେବି, ଆମର ଇସ୍କନରେ ମଧ୍ୟ ଦେଖନ୍ତୁ, ଇସ୍କନରେ ଏ ଯେଉଁ ଜ୍ଞାନ ପ୍ରଦାନ କରାଯାଉଛି ତା ପାଇଁ କୁହାଯାଉନି ତୁମେ ମନ୍ଦିରକୁ ଆସିବ ଏତିକି ଟଙ୍କା ଦେଲେ ଆସିବ, ବା କ୍ଲାସ୍ ଶୁଣିବ ଏତିକି ଟଙ୍କା ଦେଲେ କ୍ଲାସ୍ ଶୁଣିବ, ଏମିତିକି ପ୍ରସାଦ ମଧ୍ୟ ବିତରଣ କରେ ଫ୍ରିରେ। ଇଏ ହେଉଛି ବଦାନ୍ୟ ବ୍ୟକ୍ତିମାନଙ୍କର କାର୍ଯ୍ୟ। ଜ୍ଞାନୀ ବ୍ୟକ୍ତିମାନେ ଆଗକାଳରେ ଯେଉଁମାନେ ଜ୍ଞାନ ଦେଉଥିଲେ ସେମାନେ କୌଣସି ପଇସା ନେଉନଥିଲେ। ତେଣୁ ଯେଉଁମାନଙ୍କ ଜ୍ଞାନ ରହିଛି ସେମାନେ ସେ ଜ୍ଞାନକୁ ବିତରଣ କରିବା କଥା, ଯଦି ବିତରଣ ନ କଲେ ଜ୍ଞାନ ଖଳ ବୋଲି ତାଙ୍କୁ କୁହାଯାଏ। ଏଇଟାକୁ କାହିଁକି ଏ କଥା କୁହାଗଲା ନା, ଭଗବାନ ଯେତେବେଳେ କ'ଣ ଦେବକୀଙ୍କ ଗର୍ଭରେ ଆସିଛନ୍ତି, ସେ କଂସର ବନ୍ଦୀଶାଳାରେ ବନ୍ଦ ହୋଇକି ରହିଛନ୍ତି, ତେଣୁ ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ସେଇଟାକୁ ଲୋକମାନେ ଦେଖିପାରୁନାହାନ୍ତି। ଭଗବାନ ରହିଛନ୍ତି, ସବୁ ସୌନ୍ଦର୍ଯ୍ୟ ପାଖରେ ଭଗବାନ ପାଖରେ ରହିଛି। ଭଗବାନ ଯେତେବେଳେ ତାଙ୍କ ମାଆଙ୍କର ଗର୍ଭରେ ରହିଛନ୍ତି, ତାଙ୍କର ସୌନ୍ଦର୍ଯ୍ୟ ସେଭଳି ବଢ଼ିଯାଏ, କଂସ ଚିହ୍ନିପାରିଲା ନାହିଁ। କଂସ କହିଲା, ଇଏ ମୋ ଭଉଣୀ, ଜାଣିପାରିଲା ନାହିଁ, ଦେବକୀ ଜାଣିପାରିଲା ନାହିଁ, କାରଣ ତାଙ୍କର ଛଅଟି ପୁତ୍ର ମୃତ୍ୟୁ ହତ୍ୟା କରିଥିଲା କଂସ, ଆଉ ସପ୍ତମ ପୁତ୍ର ମଧ୍ୟ ସେ ଭାବୁଥିଲା ଏଇଟା ନଷ୍ଟ ହୋଇଯାଇ, ସପ୍ତମ ପୁତ୍ର ସେ ଜାଣିନା ଇଏ ହେଉଛି ବଳରାମ, ତାଙ୍କ ନାମକରଣ ଚାଲିଛି, ଏ କଥା ସବୁ ଆସି ପହଞ୍ଚି ଯାଉଛି ଚାଲିଛି। ଏବଂ ତାପରେ ନା ନା ଇଏ ହେଉଛି ସେଇ ଦେବକୀ, ସେତେବେଳେ ତାର ଚିନ୍ତା କରୁଥିଲା ଏ ଯେଉଁ ଅଷ୍ଟମ ଗର୍ଭ ଆସିଛି ତାଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ତାର ମନ ବଦଳିଗଲା, କହିଲେ ନା ନା ମୁଁ ଯଦି ବର୍ତ୍ତମାନ ଆକୁ ହତ୍ୟା କରିବି ତାହେଲେ ମୋର ନିନ୍ଦା ହେବ। ଏଇଭଳି ଭାବରେ ଦିନ ଗଣିଲା, କେବେ ସେ ପୁତ୍ର ଯାହାତ ହେବ ବା ସନ୍ତାନ ଯାହାତ ହେବ ତାକୁ ମୁଁ ହତ୍ୟା କରିବି, ଦିନ ଗଣି ଚାଲ ଦଶ ମାସ ବୋଲି ଚିନ୍ତା କରୁଥିଲା, କିନ୍ତୁ ଭଗବାନ ତାକୁ ବଞ୍ଚନା କରିକି ଆଠ ମାସରେ ଜନ୍ମ ନେଇଗଲେ। ଏସବୁ କଥା ରହିଛି। ତେଣୁ ଇଏ ଯେଉଁ ଦେବକୀଙ୍କ ଗର୍ଭରେ ଭଗବାନ ରହିଛନ୍ତି ସେଇଟାକୁ କହୁଛନ୍ତି ଜ୍ଞାନ ଖଳେ ଯଥାସତୀ। ଯେହେତୁ ସିଏ କଂସର ବନ୍ଦୀଶାଳାରେ ବନ୍ଦ ହୋଇକି ରହିଛନ୍ତି, ତାଙ୍କର ସୌନ୍ଦର୍ଯ୍ୟତାକୁ ଅନ୍ୟମାନେ ଲୋକମାନେ ସେଇଟାକୁ ଦେଖିପାରୁନାହାନ୍ତି, ଆସ୍ୱାଦନ କରିପାରୁନାହାନ୍ତି। ସେଇଥିପାଇଁ ରଥଯାତ୍ରା, ରଥଯାତ୍ରା ଭଗବାନ ସୌନ୍ଦର୍ଯ୍ୟକୁ ସମସ୍ତଙ୍କୁ ପ୍ରଦାନ କରାଯାଉଛି, ସମସ୍ତେ ଦେଖିବେ, ସମସ୍ତେ କ'ଣ, ସମସ୍ତେ ଭଗବାନ କୃପା ପ୍ରାପ୍ତ ହୋଇକରି ଉଦ୍ଧାର ପାଇବେ। ରଥେତୁ ବାମନ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ। ରଥରେ ଯଦି ଆମେ ଭଗବାନ ଦର୍ଶନ କଲେ ତାହେଲେ ଆମର ପୁନର୍ଜନ୍ମ ହେବ ନାହିଁ, ଏସବୁ କଥା ରହିଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବରେ ପ୍ରାଣ ଓଜ ସହ ବଳ। ଓଜ ହେଉଛି କର ବଳ, ଇନ୍ଦ୍ରିୟ ବଳ, ଏସବୁ ଗୋଟେ ଗୋଟେ ଇନ୍ଦ୍ରିୟର ବଳ ସବୁ ରହିଛି। ଏହିଭଳି ଭାବରେ କାହାର କଥା କହିବା ସବୁ ଚକ୍ଷୁ ମାନେ ମୁଖ ରହିଛି, ଇଏ ଗୋଟେ ଇନ୍ଦ୍ରିୟ, ପାଞ୍ଚଟି କର୍ମେନ୍ଦ୍ରିୟ, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି। ତେଣୁ ଏ ଜୁହାଟା କେଉଁଥିରେ ଯିବ, କର୍ମେନ୍ଦ୍ରିୟରେ ଯିବ ନା ଜ୍ଞାନେନ୍ଦ୍ରିୟରେ ଯିବ? ଜ୍ଞାନେନ୍ଦ୍ରିୟରେ। ଆଚ୍ଛା, କେମିତି? ହଁ, କିନ୍ତୁ ଜୁହାଟ ସାହାଯ୍ୟରେ ମଧ୍ୟ ଆଉ ଗୋଟେ କାର୍ଯ୍ୟ ହେଉଛି, ସେଇଟା ହେଉଛି ଆମେ କଥା କହୁଛେ। ତେଣୁ ଜିହ୍ୱାଟା ଏକ ସମୟରେ ଦୁଇଟା କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ ଯିବ। ସେଥିପାଇଁ ଭକ୍ତିବିନୋଦ ଠାକୁର କହିଲେ ତାର ମଧ୍ୟ ଜିହ୍ୱାତି ଲୋଭମୟ ସୁନ୍ଦରମତୀ, ତାହାକେ ଯଥା କଠିନ ସଂସାର। ସବୁ ଇନ୍ଦ୍ରିୟମାନଙ୍କର ଗୋଟିଏ ଗୋଟିଏ କାର୍ଯ୍ୟ, କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ, ତାର ଦୁଇଟା କାର୍ଯ୍ୟ ରହିଛି, ଡବଲ ଇନ୍ଦ୍ରିୟ, ଡବଲ ଟୁ ଇନ୍ ୱାନ୍। ସିଏ କର୍ମେନ୍ଦ୍ରିୟରେ ଯିବ ଏବଂ ଜ୍ଞାନେନ୍ଦ୍ରିୟରେ ଯିବ। କର୍ମେନ୍ଦ୍ରିୟରେ ସେ କଥା କହୁଛି, କଥା କହିବାଟା କର୍ମ, ଏ କର୍ମ ଜିହ୍ୱାଟା ହେଉଛି କର୍ମେନ୍ଦ୍ରିୟରେ ଯିବ, ପୁଣି ସେ ଜ୍ଞାନେନ୍ଦ୍ରିୟରେ ମଧ୍ୟ ଯିବ। ତେଣୁ ଏଇଭଳି ଭାବରେ ଇନ୍ଦ୍ରିୟମାନଙ୍କର କାହାର କେତେ ରହିଛି। ଆଜି ଗୋଟେ କେଉଁଠୁ ମୋତେ ଜଣେ ଗୋଟେ ଦେଖୁଥିଲେ, ଗୋଟେ ଆସୁଥିଲା ଯେ ତା ବହୁତ ସ୍ପିଡ଼ରେ କଥା କହୁଛନ୍ତି, ଏତେ ସ୍ପିଡ଼ରେ କଥା କହୁଛନ୍ତି ଆମେ ବୁଝିପାରିବା ନାହିଁ। ଆମର ଜଣେ ଆମେ ପଢ଼ୁଥିଲା ଭକ୍ତିଶାସ୍ତ୍ରୀରେ, ସେ ଜଣେ ଆମର ଏଠିକି ଆସିଥିଲେ ଭକ୍ତ, ଜଣେ ଅନ୍ଧ ଭକ୍ତିଶାସ୍ତ୍ରୀ କରୁଥିଲେ, ସେ ବର୍ତ୍ତମାନ ଚେନ୍ନାଇରେ ରହିକରି ପ୍ରଚାର କରୁଛନ୍ତି। ସେମାନେ ଦେଖିପାରିବେ ନାହିଁ, ତେଣୁ ତାଙ୍କର ରହିଛି ଲ୍ୟାପଟପ୍ ରହିଛି, କମ୍ପ୍ୟୁଟରରେ ରହିଛି, ସେ ଯେଉଁ ଶ୍ଳୋକ ସବୁ ଶାସ୍ତ୍ର ସବୁ ଲେକ୍ଚର ଫେକ୍ଚର ଯାହା ସବୁ ରହିଛି ସେ ସବୁ ଶୁଣିବେ। ସେ ଯେଉଁ ଶବ୍ଦ ବା ଆମେ ଯେଉଁ ଫୋନ୍ କଲେ ମାନଙ୍କର ଆମେ ବା ଆମେ ଦେଇଦେଇଛେ କ'ଣ ଗୋଟେ ମେସେଜ୍ ଦେଇଦେଇଛେ, ଏସବୁ ଜିନିଷ ଯାଇଛି, ଆମର ମେସେଜ୍ ଯାଇଛି, ସେ ଦେଖିପାରିବେ ନାହିଁ। କିନ୍ତୁ ଏଭଳି ଫୋନ୍ ରହିଛି ସେମାନେ ସେ ସବୁ ପଢ଼ିକି ଶୁଣେଇଦେବ, ସେ ଫୋନ୍ ପଢ଼ିକି ଶୁଣେଇଦେବ। ସେଇଭଳି ଭାବରେ ଯେ ମେଲ୍ ଗଲା କି ଯାହା ଗଲା ଏସବୁ ସେ ଲ୍ୟାପଟପ୍ରେ ତାଙ୍କର ଇଏ ସବୁ ସେ ପଢ଼ିକି ଶୁଣେଇଦେବ। ସେ ଯେଉଁ କହିବ ସେଇଟାକୁ ଆମେ ବୁଝିପାରିବୁ ନାହିଁ, ଏଭଳି ଭାବରେ ଇଂଲିଶ କହିବ, କିନ୍ତୁ ସେମାନେ ଶୁଣି ଶୁଣି ସବୁ ଯେଭଳି ଜାଣିଗଲେଣି, ସେମାନେ ମନେ ରଖି ବା ବୁଝିପାରୁଛନ୍ତି। ଆମର କହିବାର ଉଦ୍ଦେଶ୍ୟ ଥିଲା ଏହିଭଳି ଭାବେ ଇନ୍ଦ୍ରିୟର ବଳ ସବୁ ରହିଛି। ଓଜ ସହ ହେଉଛି ଇନ୍ଦ୍ରିୟର ବଳ, ମନର ବଳ, କାହାର ମନର କେତେ ବଳ ରହିଛି। ସେମାନେ ସବୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା, ତାଙ୍କର ଏଭଳି ଭାବରେ ମନର ବଳ ଥିଲା, ସେମାନେ ଜୀବନକୁ ବାଜି ଲଗାଇକିରି ଆସୁଥିଲେ, ସାତ ସମୁଦ୍ର ପାହାର ହେଇକି ଆସୁଥିଲେ, ଭାରତବର୍ଷକୁ ଡିସ୍କଭରି କଲେ, ଆବିଷ୍କାର କଲେ, ତାପରେ ଲୁଟିବା ପାଇଁ ଆରମ୍ଭ କଲେ, ଏଇସବୁ କଥା ରହିଛି ଏ ମନର ବଳ। ସେଇଭଳି ଭାବରେ ଇନ୍ଦ୍ରିୟ, ମନ ଏବଂ ଶରୀରର ବଳକୁ ବଳ ବୋଲି କୁହାଯାଉଛି। ତେଣୁ ଏଇ ଯେଉଁ ସବୁ ବଳ ରହିଛି ଭଗବାନଙ୍କର ପାଖରେ ସବୁ ବଳ ରହିଛି, ଏ ବଳ ସବୁ ଭଗବାନ ଠାରୁ ଆସୁଛି, ବଳରାମ ବଳରାମ ବଳ। ଏବଂ ଇଏ ହେଉଛି ଭୌତିକ ବଳ, ଏବଂ ଆଉ ଗୋଟେ ବଳ ହେଉଛି ଚିତ୍ ବଳ। ଗୋଟେ ଉପନିଷଦରେ ଗୋଟେ କଥା ରହିଛି, ନାୟମ ଆତ୍ମା ବଳହୀନ ଲଭ୍ୟ। ଆମେ ଭଗବାନଙ୍କୁ ବଳ ଯଦି ନଥିବ ଆମେ ବୁଝିପାରିବା ନାହିଁ, ତାଙ୍କୁ ଜାଣିପାରିବା ନାହିଁ ଭଗବାନଙ୍କୁ। ଏ ଗୋଟେ ଉପନିଷଦରେ ଏ ମନ୍ତ୍ରଟି ରହିଛି ବା ଶ୍ଳୋକ ରହିଛି। ତେଣୁ ଏଇଟାକୁ ଗୋଟେ ସମ୍ପ୍ରଦାୟ ଅଛନ୍ତି, ସେମାନେ କହନ୍ତି କ'ଣ ନା, ଆମେ ଭଗବାନଙ୍କୁ ଜାଣିବା ପାଇଁ ହେଲେ ଆମକୁ ବଳ ଦରକାର, ସେଥିପାଇଁ ଆମେ ଏ ତୁଳସୀ ଗଛ ଲଗାଇକି କିଛି ଦରକାର ନାହିଁ, ବାଇଗଣ ଗଛ ଲଗା ଏବଂ ଫୁଟବଲ୍ ଖେଳ, ଫୁଟବଲ୍ ଖେଳିଲେ ତୁମର ବଳ ହେବ, ଏଇ ବଳରେ ତ ଭଗବାନ ଜାଣିବ। ଏଇଭଳି ଭାବରେ ଗୋଟେ ସମ୍ପ୍ରଦାୟ ରହିଛନ୍ତି, ତାଙ୍କର ମୁଖ୍ୟ ଏଇଭଳି ଭାବରେ କହନ୍ତି। ତେଣୁ ଇଏ ବଳ କହିଲେ ଭୌତିକ ବଳ ନୁହଁ, ଯାହାର ଯେତେ ବହୁତ ବଳବାନ ବ୍ୟକ୍ତି, ଆମେ ଗତକାଲି ନା କେଉଁଦିନ ଥିଲା ପ୍ରଭୁପାଦଙ୍କର ବାଣୀ ଥିଲା, ଜଣେ ଥିଲେ ବହୁତ ସୁନ୍ଦରୀ କନ୍ୟା ଜଣେ ଥିଲେ ବା ସ୍ତ୍ରୀ ଲୋକ ଜଣେ ଥିଲେ, ତାଙ୍କ ନାଁ ହେଉଛି ଗ୍ରୀସ୍ର କ୍ଲିଓପାଟ୍ରା। କ୍ଲିଓପାଟ୍ରା ବୋଲି ଜଣେ ଥିଲେ, ବହୁତ ସିଏ ତାଙ୍କର ସୁନ୍ଦରୀ ଥିଲେ, ସିଏ ବିଶ୍ୱ ସୁନ୍ଦରୀ। ତେଣୁ ଏଇଭଳି ଭାବରେ ବିଶ୍ୱ ସୁନ୍ଦରୀ ଯେଉଁମାନେ, ସେମାନେ ବହୁତ ଯେତେ ବଡ଼ ବଳବାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ତାଙ୍କୁ ପରାସ୍ତ କରି ତାଙ୍କ ସୌନ୍ଦର୍ଯ୍ୟରେ ପରାସ୍ତ କରିଦେବେ। ଏ ଗୋଟେ ରହିଛି ନାଟକ, ଗୋଟେ ରହିଛି କ୍ଲିଓପାଟ୍ରା, ଆଉ ଗୋଟେ କ'ଣ ଗୋଟେ ରୋମିଓ କ୍ଲିଓ କ'ଣ ମନେ ପଡ଼ୁନି, ଯାହା ହଉ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ କହିଛନ୍ତି। କିନ୍ତୁ ଭଗବାନ କୁ ଆମେ ବିୟୁଟି ମାଧ୍ୟମରେ କିଣିପାରିବା ନାହିଁ ବା ଜିଣିପାରିବା ନାହିଁ। ଜଣଙ୍କର ବହୁତ ସୌନ୍ଦର୍ଯ୍ୟ ରହିଛି ତାହାଦ୍ୱାରା ଯେ ଭଗବାନ ଆକର୍ଷିତ ହେଇକି ଆସିଯିବେ ତା ନୁହଁ, ଭଗବାନ ସୌନ୍ଦର୍ଯ୍ୟ ଦ୍ୱାରା ଆକର୍ଷିତ ହୁଅନ୍ତି ନାହିଁ। ବା ଜଣଙ୍କର ବହୁତ ବଡ଼ ଅଛି ସେଥିରେ ତାକୁ ଚୁଣିକି ଦେଖିକିରି ଭଗବାନ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହେଇଯିବେ ତା ନୁହଁ। ଭଗବାନଙ୍କୁ ଆକର୍ଷଣ କରିବାର ଉପାୟ ହେଉଛି କ'ଣ? ଭକ୍ତି, ଭକ୍ତି ମାଧ୍ୟମରେ ପ୍ରଭୁପାଦ ମହାରାଜ ମାନିଥିଲା ସେଇଟା, ଭକ୍ତି ମାଧ୍ୟମରେ ଭଗବାନଙ୍କୁ ଆକର୍ଷଣ କରିବା, ଆକର୍ଷିତ ହେଇକି ଆସିବେ ସେ ଭକ୍ତ ଭଗବାନ ସେ ଦେଖିବେ ନାହିଁ। ଆମର କୁହାଯାଇଛି ଗୋଟେ କ'ଣ ଯେଉଁ ରହିଛି ଗଜରାଜର, ଗଜର କ'ଣ ବୁଦ୍ଧି ଥିଲା ଗୋପୀମାନଙ୍କର, ଗଜରାଜର କ'ଣ ଶିକ୍ଷା ଥିଲା ବା ଜ୍ଞାନ ଥିଲା, ଏ ଗୋପୀମାନଙ୍କର ମଧ୍ୟ କ'ଣ ଜ୍ଞାନ ଥିଲା, ଏଇଭଳି ଭାବରେ ସବୁ ରହିଛି ଗୋଟେ କ'ଣ କଥା ରହିଛି। କିନ୍ତୁ ଭଗବାନ ତାଙ୍କୁ ବହୁତ ତାଙ୍କ ପ୍ରତି ଆକର୍ଷିତ ହେଇକି ଆସିଥିଲେ। ତେଣୁ ଇଏ ଆମର ବହୁତ ସୌନ୍ଦର୍ଯ୍ୟ ରହିଛି ବା ବହୁତ ଜ୍ଞାନ ରହିଛି ବା ବହୁତ ବଳ ରହିଛି ଆଦ୍ୱାରା ଯେ ଭଗବାନଙ୍କୁ ଆମେ ପ୍ରାପ୍ତ ହେଇଯିବା ତା ନୁହଁ। ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଭକ୍ତି, ଭକ୍ତିଆ ମାମ ଅଭିଜାନାତି, ଭକ୍ତିରେ ଜଣେ ଭଗବାନଙ୍କୁ ଜାଣିବ। ଭଗବତ ଗୀତା 18:55 ଶ୍ଳୋକରେ ବୋଧେ ଏଇଟା କୁହାଯାଇଛି, ଭକ୍ତିଆ ମାମ ଅଭିଜାବାନ ଜାଣନ୍ତି ଯାବାନ ଯଶାସ୍ମି ତତ୍ତ୍ୱତଃ ତତ୍ତ୍ୱମାଂ ତତ୍ତ୍ୱତଃ ଜ୍ଞାନତଃ ବିଶ୍ୱତେ ତଦନନ୍ତରମ୍। ତେଣୁ ଭକ୍ତି ମାଧ୍ୟମରେ ଭଗବାନଙ୍କ ତତ୍ତ୍ୱକୁ ଆମେ ଜାଣିପାରିବା, ଭଗବାନଙ୍କ ତତ୍ତ୍ୱରେ ଜାଣିଲେ ଭଗବତ ଧାମକୁ ଆମେ ଯିବା, ଭକ୍ତି ମାଧ୍ୟମରେ ଭଗବାନ ଜାଣିପାରିବା। ତେଣୁ ଏଇ ସବୁ ରହିଛି, ଇନ୍ଦ୍ରିୟର ବଳ ସବୁ ରହିଛି, ମନର ବଳ, ଶରୀରର ବଳ ରହିଛି, ଏସବୁ ବଳ ଏ ଭୌତିକ ବଳ। କିନ୍ତୁ ଆଠାରୁ ଆଉ ଗୋଟେ ଉନ୍ନତ ବଳ ରହିଛି, ସେଇଠୁ ଚିତ୍ ବଳ, ଚିତ୍ ବଳ ସେ ହେଉଛି ବଳରାମ, ବଳରାମଙ୍କ ବଳ ହେଉଛି ଚିତ୍ ବଳ। ସେ ବଳ ପ୍ରଦାନ କରିବେ, ଚିତ୍ ବଳ ସେ ପ୍ରଦାନ କରିବେ, ବଳରାମ କୃପାରୁ ଆମେ ଭଗବାନଙ୍କୁ ଜାଣିବା। ସେଇଥିପାଇଁ ଭଗବାନଙ୍କର ଆବିର୍ଭାବ ପୂର୍ବ ଜନ୍ମାଷ୍ଟମୀ ପୂର୍ବରୁ ବଳରାମଙ୍କର ପୂର୍ଣ୍ଣମୀ ଆସୁଛି, ଭାଦ୍ର ହେଲେ ଶ୍ରାବଣ ପୂର୍ଣ୍ଣମୀ ବଳରାମଙ୍କ ଆବିର୍ଭାବ ଦିବସ, ବଳରାମଙ୍କ କୃପା ପ୍ରାପ୍ତ ହେଲେ ଆମେ ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବା। ଭଗବାନ ଆସିକରି ଆମର ହୃଦୟକୁ ସଫା କରିବେ, ଲଙ୍ଗଳରେ ଚାଷ କରିବେ, ହଳ ଲଙ୍ଗଳ ଭଗବାନଙ୍କର ରହିଛି ଆୟୁଧ, ତେଣୁ ମୂଷଳା ଆୟୁଧ ହଳ ଲଙ୍ଗଳ ସବୁ ରହିଛି, ଏଦ୍ୱାରା ଆମେ ଚାଷ କରୁଛେ। ତେଣୁ ସେହିଭଳି ଭାବରେ ବଳରାମ ଆମ ହୃଦୟକୁ ଚାଷ କରିବେ। ଆମ ହୃଦୟରେ ଯେତେ ଅନର୍ଥ ରହିଛି କ'ଣ କ'ଣ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ରହିଛି, ଏଇଟାକୁ ସେ ସଫା କରିବେ। ତେଣୁ ଏଇଟା ହେଲା ଆମର ବଳ, ଏଇ ଯେଉଁ ଯମାନଙ୍କର ଏଗୁଡ଼ିକ ସବୁ ନାହିଁ ସେ ତା ସେ ଭଗବାନ ବଳ ପ୍ରାପ୍ତ ହେବେ, ସେ ଭଗବାନ ପ୍ରାପ୍ତ ହେଇଯିବେ। ବସୁଦେବ ସ୍ତର, ବସୁଦେବ ସ୍ତରରେ ଭଗବାନ ବାସୁଦେବ ଆସିବେ। ବସୁଦେବ କହିଲେ ଶୁଦ୍ଧ ସତ୍ୟ ସ୍ତର, ଯେଉଁ ସ୍ତରରେ କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଏସବୁ ନଥାଏ, ଏଠି ଆମେ ଭଗବାନ ପ୍ରାପ୍ତ ହେବା। ତେଣୁ ଇଏ ବଳରାମଙ୍କର ବଳ, ବଳାଧିକ୍ୟାତ୍ ବଳଂ ବିଧୁ, ତାଙ୍କର ଯେହେତୁ ଅନେକ ବଳ ରହିଛି ସେଇଥିପାଇଁ ତାଙ୍କୁ ବଳ ବୋଲି କୁହାଯିବ। ଏବଂ ରାମ ବୋଲି କାହିଁକି କୁହାଯିବ ନା, ବଳାଧିକ୍ୟଂ ବଳ ବିଭୁ ରମଣ ସୁହୃଦ ଗୁଣେଇ, ସମସ୍ତଙ୍କୁ ତାଙ୍କର ଯେଉଁ ସୁହୃଦ ଗୁଣ ରହିଛି ବା ବନ୍ଧୁ ଭାବପନ୍ନ ସେ ରହିଛନ୍ତି, ଏଇସବୁ ଗୁଣ ଆହୁରି ଅନେକ ଗୁଣ ରହିଛି, ଆ ଦ୍ୱାରା ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେଇଯିବେ, ସମସ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ। ରମଣ ସୁହୃଦ ଗୁଣେଇ ଆଖ୍ୟା ଅୟଙ୍ଗି ରୋହିଣୀ ପୁତ୍ର ରମଣ ସୁହୃଦ ଗୁଣେଇ, ଯେହେତୁ ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ ତାଙ୍କର ଏତେ ଗୁଣ ରହିଛି ସେଥିପାଇଁ ତାଙ୍କ ନାମ ହେବ ଆକର୍ଷିତ ରାମ ଇତି, ତାଙ୍କ ସେଥିପାଇଁ ନାମ ହେବ ରାମ। ଆମେ ବର୍ଣ୍ଣନା କରାଯାଇଛି, କେଉଁ ବର୍ଣ୍ଣନା କରାଯାଇଛି ଯେ ଭଗବାନଙ୍କର ଯେଉଁ ବିଷ୍ଣୁଙ୍କର 1000 ନାମ ରହିଛି, ବିଷ୍ଣୁ ସହସ୍ର ନାମ। ତେଣୁ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ବୋଧେ ମୁଁ ଭାବୁଛି ହେଇଥିବ କେଉଁ ପୁରାଣ, ସ୍କନ୍ଦ ପୁରାଣ ନା କ'ଣ ମୋର ଏକ୍ଜାକ୍ଟ ମନେ ପଡ଼ୁନି, ପଦ୍ମ ପୁରାଣ ମନେ ପଡ଼ୁନି, ସେଥିରେ କହୁଛନ୍ତି ଭଗବାନ ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ରାମ ରାମେତି ରାମେତି ରମେ ରାମେ ମନ ରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ଏ ଶ୍ଳୋକଟି କହୁଛନ୍ତି ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ରାମ ନାମ ଏତେ ଆନନ୍ଦ ପ୍ରଦାନ କରେ, ରାମ ନାମକୁ ଯେତେବେଳେ କହୁଛନ୍ତି ଶିବଜୀ, ସେ ଗୋଟିଏ ରାମ ନାମରେ ସନ୍ତୁଷ୍ଟ ହୋଇପାରୁନାହାନ୍ତି। ତିନି ଥର କହିଲେ ରାମ ରାମେତି ରାମେତି ରମେ ରାମେ ମନ ରମେ, ସହସ୍ର ନାମ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ସେ କହୁଛନ୍ତି ଶିବ ପାର୍ବତୀଙ୍କୁ କହୁଛନ୍ତି, ହେ ସୁନ୍ଦର ମୁଖବାଲି, ତମର ଯେଉଁ ରାମ ଯେଉଁ ରାମ ରାମ ନାମ ରହିଛି, ରାମ ରାମେତି ରାମେତି ରମେ ରାମେ ମନରମ, ସେ ସମସ୍ତ ଆନନ୍ଦ ପ୍ରଦାନ କରିବ, ରାମ ନାମଟା ଆନନ୍ଦ ପ୍ରଦାନ କରିବ। ଇତି ରାମ ପଦେ ନା ଆସୁ କ'ଣ ପରମ ବ୍ରହ୍ମ ବିଧିୟତେ, ରାମଙ୍କ ନାମର ଅର୍ଥ ହେଉଛି ରାମ ରାମେତି ରାମେତି ରମେ ରାମେ ମନରମେ ସହସ୍ର ନାମ ତତ୍ତୁଲ୍ୟମ। ଭଗବାନ ବିଷ୍ଣୁଙ୍କର 1000 ନାମ ରହିଛି, ମହାଭାରତରେ ବର୍ଣ୍ଣନା କରାଯାଇଛି, ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ଭଗବାନ ରାମଙ୍କର ଗୋଟିଏ ନାମ ଭଗବାନ ବିଷ୍ଣୁଙ୍କର 1000 ନାମ ସହିତ ସମାନ, ଏଇଟା ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ରାମ ରାମେତି ରାମେତି ରମେ ରାମେ ମନରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନନେ। ଏ ରାମ ନାମର ଅନେକ ମହିମା ରହିଛି ସବୁ ରାମ। ଏବଂ ଆମେ ଯେଉଁ ମହାମନ୍ତ୍ରରେ ରାମ ଶବ୍ଦ ଉଚ୍ଚାରଣ କରୁଛେ, କୃଷ୍ଣ ଶବ୍ଦ ଉଚ୍ଚାରଣ କରୁଛେ, ଏସବୁ ରହିଛି, କୃଷ୍ଣଙ୍କର ନାମର ମହିମା ବର୍ଣ୍ଣନା କରାଯାଇଛି। ଇଏ ଆଉ ଗୋଟେ ପୁରାଣରେ ବର୍ଣ୍ଣନା କରାଯାଇଛି କୃଷ୍ଣଙ୍କ ନାମଙ୍କର ହେଉଛି କ'ଣ, 3000 ନାମ ଯଦି ରହିଛି ଭଗବାନଙ୍କର ଇଏ ବିଷ୍ଣୁଙ୍କର 1000 ନାମ, ତାକୁ ତିନି ଥର ଗୁଣିଲେ ସହସ୍ର ନାମ ନାମ ପୁଣ୍ୟା ନାମ ତ୍ରୀଡ଼ା ବୃତ୍ତିଆ ତୁ ଯତ୍ଫଳମ୍। ଏ ଯେଉଁ 1000 ନାମ ରହିଛି ତାକୁ ତିନି ଥର ଆବୃତ୍ତି କଲେ ବା 3000 ନାମ ନେଲେ ଯେଉଁ ଫଳ ହେବ, 1 ବୃତ୍ତିଆ ତୁ କୃଷ୍ଣ ସେ ନାମ ଏକଂ ତତ୍ପ୍ରୟଚ୍ଛତି, ଭଗବାନ କୃଷ୍ଣଙ୍କର ଗୋଟେ ନାମରେ ଏସବୁ ଫଳ ଜଣେ ପ୍ରାପ୍ତ ହେବ। ଏଇଟା ବ୍ରହ୍ମାଣ୍ଡ ପୁରାଣରେ ବର୍ଣ୍ଣନା କରାଯାଇଛି, ନାମ ନାମରେ କେତେ ମହାତ୍ମ ରହିଛି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ଏସବୁ ନାମର ସବୁ ମହିମା ରହିଛି ସବୁ ରହିଛି। ତେଣୁ ଏ ରାମ ତାଙ୍କର ନାମ ହେବ ରାମ, କାହିଁକି ନା ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ଆଖ୍ୟା ସତେ ସୁହୃତ ଗୁଣେଇ ରମୟତ ସୁହୃତ ଗୁଣେଇ, ସେଥିପାଇଁ ତାଙ୍କ ନାମ ହେବ ରାମ। ଏବଂ ଆଉ ଗୋଟେ ନାମ ବଳ, କାହିଁକି ନା ବଳାଧିକ୍ୟା ବଳଂ ବିଭୁ ବିଧୁ, ଏଇ ଚିତ୍ ବଳ ତାଙ୍କ ପାଖରେ ରହିଛି, ତେଣୁ ତାଙ୍କ ନାମ ହେବ ବଳ, ବଳ ରାମ, ଦୁଇଟା ନାମ ମିଶେଇକି ଆମେ କହୁଛେ। ତେଣୁ ଆଉ ଗୋଟିଏ ନାମ ରହିଛି କ'ଣ ନା, ଯଦୁନାମ ଅପୃଥକ ଭାବା ସଂକର୍ଷଣ ମୁସନ୍ତିଭୂତ, ଯଦୁମାନଙ୍କ ଭିତରେ ବହୁତ ପ୍ରକାର ସବୁ ବଂଶ ସବୁ ଆସିଯାଇଛି, ବୃଷ୍ଣି ବଂଶ, ଅନ୍ଧକ ବଂଶ, ସାତତ ବଂଶ, ଏହିଭଳି ଭାବରେ ସବୁ ଅନେକ ବଂଶ ସବୁ ରହିଛି ଯଦୁମାନଙ୍କ ଭିତରେ। ତେଣୁ ଏ ଯଦୁନାମ ଅପୃଥକ ଭାବାତ, ଏ ଯଦୁମାନଙ୍କ ଭିତରେ ସେ ମେଳନ କରାଇବେ ସଂକର୍ଷ, ସେଥିପାଇଁ ତାଙ୍କ ନାଁ ହେବ ସଂକର୍ଷଣ, ସଂକର୍ଷଣ ମୁଛନ୍ତି ଉତ ସଂକର୍ଷଣ, କାହିଁକି ନା ସମସ୍ତଙ୍କୁ ସେ ଆକର୍ଷିତ କରିକିରି ତାଙ୍କ ଭିତରେ ଭେଦ ରଖିବେ ନାହିଁ, ତାଙ୍କ ଭିତରେ ବନ୍ଧୁଭାବପୂର୍ଣ୍ଣ ସୃଷ୍ଟି କରିବେ, ସେଥିପାଇଁ ସଂକର୍ଷଣ। ଏଇଠି ଯଦିଓ ଇଏ ଆଙ୍କର ମୂଳ ହେଉଛି ମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ସିଦ୍ଧସ୍ୱାମୀ ଏମାନେ ସବୁ କହୁଛନ୍ତି, ଗର୍ଭ ସଂକର୍ଷଣ ତୁ ନ ପ୍ରକାଶ ହେତି, ଯଦିଓ ଭଗବାନଙ୍କ ନାମ ହେଉଛି ସଂକର୍ଷଣ, କାହିଁକି ନା ପ୍ରକୃତରେ ଭଗବାନ ପ୍ରଥମେ ଦେବକୀଙ୍କ ଗର୍ଭରେ ଆସିଥିଲେ, ଏବଂ ଦେବକୀଙ୍କ ଗର୍ଭରୁ ସେ ଗଲେ ଯଶୋଦାଙ୍କ ଗର୍ଭକୁ ଗଲେ, ଏ ରୋହିଣୀଙ୍କ ଗର୍ଭକୁ ଗଲେ, ସେଥିପାଇଁ ତାଙ୍କର ନାମ ହେଲା ସଂକର୍ଷଣ। ଏଇଟାକୁ କିନ୍ତୁ ସେ ପ୍ରକାଶ କଲେ ନାହିଁ, ଦୁର୍ଗାଚାର୍ଯ୍ୟ ପ୍ରକାଶ ଜାଣିଛନ୍ତି ସିଏ, ଏଇଠି ଆଚାର୍ଯ୍ୟମାନେ ଟିକାରେ କହୁ, ସେ ଜାଣିଛନ୍ତି କିନ୍ତୁ ସେ କହିଲେ ନାହିଁ, କାହିଁକି ନା ଏଇଟା ସବୁ ପ୍ରକାଶ ପାଇଯିବ ଅସୁବିଧା ହେବ, ସେଥିପାଇଁ ଗୋପନ ରଖାଗଲା। ତେଣୁ ସେ କହିଲେ କ'ଣ ନା, ଯଦୁନା ମୋ ପୃଥକ ଭାବାତ ସଂକର୍ଷଣ ମୁସନ୍ତୁତ, ଯଦୁମାନଙ୍କ ଭିତରେ ସେ ଭେଦ ରଖିବେ ନାହିଁ, ଅଭେଦ ସ୍ଥାପନ କରିବେ, ସେଥିପାଇଁ ତାଙ୍କ ନାମ ହେଲା ସଂକର୍ଷଣ। ଏଇଭଳି ଭାବରେ ବଳରାମ କହିଲେ, ଯଦୁମାନେ ପ୍ରସ୍ତୁତ ହୋଇଗଲେ ଯୁଦ୍ଧ କରିବା ପାଇଁ, ଏ ପାଣ୍ଡବ ଏ ଅକରମାନଙ୍କ ଭିତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ବଳରାମ ଭଗବାନ କହିଲେ ନା ନା, ଯଦି ଦୁର୍ଯ୍ୟୋଧନ ତାଙ୍କର ଶିଷ୍ୟ ଶିକ୍ଷା ଗଦା ଶିକ୍ଷା କରିଥିଲେ ସବୁ ରହିକି, ତେଣୁ ସେ ଗଲେ। ଏ 10 ସ୍କନ୍ଧ 78 ଅଧ୍ୟାୟରେ ଏ ଶ୍ଳୋକଟି ରହିଛି। ଯେତେବେଳେ ଭାଗବତମ ବର୍ଣ୍ଣନା କରାଯାଉଛି, ଭାଗବତମରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନ ଲୀଳାକୁ ବର୍ଣ୍ଣନା କରୁଛନ୍ତି, କୃଷ୍ଣ ଲୀଳାରେ ତାଙ୍କର ଆବେଶ ଆସିଯାଇଥିଲା, କୃଷ୍ଣ ଲୀଳାରେ ଆବେଶ ଆସିଥିଲା, କୃଷ୍ଣ କୃଷ୍ଣ ଖାଲି କୃଷ୍ଣଙ୍କ ଲୀଳା ଚାଲିଛି। ତେଣୁ ମଝିରେ ମଝିରେ ବଳରାମଙ୍କ ଲୀଳା ଖୁବ୍ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ତେଣୁ ବଳରାମଙ୍କ ଲୀଳା ଏଭଳି ସବୁ ରହିଛି, ସେ ଯେତେବେଳେ ପରୀକ୍ଷିତ ମହାରାଜ ଶୁଣୁଛନ୍ତି, ତେଣୁ ସେ କହିଲେ, ପ୍ରଭୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପ୍ରଭୁ ଏ ଯେଉଁ ଭଗବାନଙ୍କର ଗୁଣ ରହିଛି ଏଇଟାକୁ ମୋତେ ଟିକିଏ ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ। ସେ କହୁଛନ୍ତି ଯେ ଭୂୟହମ୍ ସତୁମ ଶ୍ରୋତୁମ ଇଚ୍ଛାମି। ମୁଁ ପ୍ରଭୁ ଆପଣ ବଳରାମଙ୍କ ଲୀଳାକୁ ବିସ୍ତାର କିଛି ବର୍ଣ୍ଣନା କରୁନାହାନ୍ତି କିଛି, ମୁଁ ସେଇଟାକୁ ଟିକିଏ ବିସ୍ତାର ଭାବରେ ଶୁଣିବା ପାଇଁ ଚାହୁଁଛି। ଭୂୟହଂ ଶ୍ରୋତୁମ ଇଚ୍ଛାମି ରାମସ୍ୟ ଅଦ୍ଭୁତ କର୍ମଣମ୍। ରାମଙ୍କର ଯେଉଁ ଅଦ୍ଭୁତ କର୍ମ ରହି ସବୁ ଦଶମ ସ୍କନ୍ଧ 68 ଅଧ୍ୟାୟରେ ବୋଧ ଏଇଟା ଅଛି। ହଁ, ସେ କହୁଛନ୍ତି କ'ଣ ନା, ରାମଙ୍କର ବଳରାମଙ୍କର ଅଦ୍ଭୁତ କର୍ମ ସବୁ ରହିଛି, ରାମସ୍ୟ ଅଦ୍ଭୁତ କର୍ମଣମ୍। କାରଣ ରାମଙ୍କର ଲୀଳାରେ ସେ ଆଉ ଇଏ କରିପାରିନାହାନ୍ତି, କାହିଁକି ନା ସେ ଭଗବାନ କୃଷ୍ଣଙ୍କ ଲୀଳାରେ ମଜି ଯାଇଛନ୍ତି, ତଲ୍ଲୀନ ହୋଇଯାଇଛନ୍ତି। ତେଣୁ ଇଏ କହିବାକୁ ପଡ଼ିଲା ଏଇଟା, ଯେ ପ୍ରଭୁ ଭୂୟହମ୍ ସ୍ୱତୁମ ଇଚ୍ଛାମି, ମୁଁ ଏଇଟାକୁ ବଳରାମଙ୍କର ଲୀଳାକୁ ଆଉଥରେ ଶୁଣିବା ପାଇଁ ଚାହୁଁଛି। କ'ଣ ରାମ ସେ ଅଦ୍ଭୁତ କର୍ମଣ, ରାମଙ୍କର କର୍ମ ସବୁ ଅଦ୍ଭୁତ କର୍ମ। କ'ଣ ଅଦ୍ଭୁତ କର୍ମ ନା, ଅଦ୍ଭୁତ କର୍ମ ହେଉଛି କ'ଣ, 67 ଅଧ୍ୟାୟରେ ଏଇଟା କୁହାଯାଇଛି। ଏଇ ଶ୍ଳୋକର ଅଦ୍ଭୁତ କର୍ମ ଶ୍ଳୋକର ଅର୍ଥରେ ଜଣେ ଆଚାର୍ଯ୍ୟ ଟୀକାରେ କହୁଛନ୍ତି ଯେ ଆମେ ସବୁ ସ୍ନାନ କରିବା ପାଇଁ ଯାଉଛୁ ନଦୀକୁ, ବା ଜଳ ପାଖକୁ ଆମେ ଯାଉଛେ ସ୍ନାନ କରିବା ପାଇଁ, ବାଥରୁମ୍କୁ ଆମେ ଯାଉଛେ ବା ନଦୀକୁ ଯାଉଛେ, ବା ନଦୀ ପାଖରେ ରହିଛେ, ସେ ନଦୀରେ ସ୍ନାନ କରନ୍ତି। କିନ୍ତୁ ଭଗବାନ ଯେତେବେଳେ ସ୍ନାନ କରିବେ ସେ କାହିଁ ନଦୀ ପାଖକୁ ଯିବେ, ସେ କହିବେ ନଦୀ ତୁମେ ଏଠିକି ଆସ। ଦଶମ ସ୍କନ୍ଧ 65 ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯାଇଛି। ବଳରାମ ଯେତେବେଳେ ଭଗବାନ ଆସିଗଲେ ମଥୁରାରୁ, କୃଷ୍ଣ ବଳରାମ ସବୁ ଆସିଗଲେ ଆଉ ଯାଇନାହାନ୍ତି, ବୃନ୍ଦାବନ ଆସିଲେ ମଥୁରା, ମଥୁରାରୁ ଦ୍ୱାରକା ଏସବୁ ଗଲେ, କିନ୍ତୁ କୃଷ୍ଣ ଆଉ ଫେରିଲେ ନାହିଁ। କିନ୍ତୁ କୃଷ୍ଣ ତାଙ୍କର ସଖାକୁ ପଠାଇଲେ, ଉଦ୍ଧବଙ୍କୁ ପଠାଇଥିଲେ, ଦଶମ ସ୍କନ୍ଧ 66 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏବଂ ଏ ଦଶମ ସ୍କନ୍ଧ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତା'ପରେ ବଳରାମ ମଧ୍ୟ ଆସିଥିଲେ, ବୃନ୍ଦାବନକୁ ଆସିଥିଲେ, ବୃନ୍ଦାବନ ଯେତେବେଳେ ଆସିଥିଲେ ବଳରାମଙ୍କ ତ ପ୍ରେୟସୀମାନେ ସବୁ ଅଛନ୍ତି, କୃଷ୍ଣ ଯେମିତି ତାଙ୍କ ପ୍ରେୟସୀମାନଙ୍କ ସହିତ ରାସଲୀଳା କରନ୍ତି, ବଳରାମ ମଧ୍ୟ ସେଇଭଳି ଭାବରେ ରାସଲୀଳା କରନ୍ତି। କାରଣ ଯେହେତୁ ସୁଖଦେବ ଗୋସ୍ୱାମୀ ଭଗବାନଙ୍କ କୃଷ୍ଣଙ୍କ ଲୀଳାରେ ମଜି ଯାଇଥିଲେ, ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ବଳରାମଙ୍କ ତ ରାସ ଲୀଳା କରିଛନ୍ତି। ଯେତେବେଳେ ସେ ଯାଇଥିଲେ ବୃନ୍ଦାବନକୁ ସେଠି ସେ ରାସଲୀଳା କରୁଥିଲେ, ରାସଲୀଳା କରିକିରି ଯମୁନାଙ୍କୁ କହିଲେ, ଯମୁନା ତୁମେ ଟିକେ ଆସ ଏଠିକି, ଆମେ ଟିକେ ସ୍ନାନ କରିବୁ। ଭଗବାନ ଏଇ ଯେଉଁ ରାସଲୀଳା କରୁଥିଲେ, 12 ମଧ୍ୟରେ ପାନ କରିଥିଲେ, ଏସବୁ କରିକିରି ଯମୁନା ଦେବୀ ଚିନ୍ତା କରୁଛନ୍ତି, ବର୍ତ୍ତମାନ କ'ଣ ଇଏ ମଦ ପାନ କରିଛନ୍ତି, ମଦ ପାନ କରିଛନ୍ତି, ଇଏ ମତ ଅବସ୍ଥାରେ ଅଛନ୍ତି, ୟାଙ୍କ ପାଖକୁ ମୁଁ ଯିବି ନାହିଁ, କହିକି ଅବହେଳା କରିଦେଲେ। ତେଣୁ ବଳରାମ କ୍ରୋଧ ଆସିଲା, ଏଇଟା କିଏ ଆମର ଯେଉଁ ରହିଛନ୍ତି, କିଏ ଆମର ଯେଉଁ ଗୀତ ଗୋବିନ୍ଦରେ କହୁଛନ୍ତି, ଜୟଦେବ ଗୋସ୍ୱାମୀ କହୁଛନ୍ତି, କ'ଣ ସେ କହୁଛନ୍ତି, କ'ଣ ହଳ ହଳତି ଭୀତି ମିଳିତ ଯମୁନାଭମ୍, ଯେଉଁଟା କ'ଣ ସେ ବସିବ ପୁଷି ବିଷଦେବ ସନଂ ଜଳନାଭମ୍ ହଳହତି ଭୀତି ମିଳିତ ଯମୁନାଭମ୍ କେଶବ ଧୃତ ହଳଧର ରୂପ ଜୟ ଜଗଦୀଶ ହରେ, ଜୟ ଜଗଦୀ ସହରେ, ଜୟ ଜଗଦୀଶ ହରେ। ଯମୁନା ଶୁଣିଲେ ନାହିଁ, ଆମର ଯେଉଁ ରହିଛି ଯମୁନା ଘାଟ, ରାମ ଘାଟ ଗୋଟେ ରହିଛି, ଆପଣ ଗଲେ ବୃନ୍ଦାବନରେ ଦେଖିବେ ରାମ ଘାଟ ରହିଛି, ଜୟ ରାମ ଘାଟ ଜୟ ରୋହିଣୀ ନନ୍ଦନ ଜୟ ଜୟ ବୃନ୍ଦାବନ ବସିଯତ ଜନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଇଏ ବଳରାମ ସେ ରହିଛି ରାମଘାଟ ସେଇଠି ଡାକିଲେ ଯମୁନାକୁ, ଯମୁନା ଶୁଣିଲେ ନାହିଁ, ଯେତେବେଳେ ଶୁଣିଲେ ନାହିଁ ବଳରାମଙ୍କର କ୍ରୋଧା ଆସିଲା, ତାଙ୍କର ହଳର ଲଙ୍ଗଳରେ ଆକର୍ଷଣ କଲେ, ନଦୀକୁ ଆକର୍ଷଣ କଲେ, ଆକର୍ଷଣ କଲେ ଯମୁନା ଭୟ କରିଗଲେ, ଯମୁନା ଭୟ କରିକି ଭଗବାନ ପ୍ରାର୍ଥନା କରନ୍ତି, ପ୍ରଭୁ ମୋତେ କ୍ଷମା କରନ୍ତୁ, ରାମ ରାମ ମହାବାହୋ ନ ଜାନେ ତବ ବିକ୍ରମମ୍, ପ୍ରଭୁ ମୁଁ ଆପଣଙ୍କ ବିକ୍ରମ ଜାଣିପାରେ ନାହିଁ, ଯଶାଏ କାଁସେନ ବିଦ୍ରୁତ ଜଗତି ଜଗତପତି, ତାଙ୍କର ଗୋଟିଏ ଅଂଶରେ ଇଏ ହେଉଛନ୍ତି ଅନନ୍ତ ଦେବ ଧାରଣ କରିଛନ୍ତି, ଏ 14 ଭୁବନକୁ ଧାରଣ କରିଛନ୍ତି, 50 କୋଟି ଯୋଜନ 400 କୋଟି ମାଇଲ ଭୁବନକୁ ଧାରଣ କରିଛନ୍ତି, ଏବଂ ଭୁବନକୁ ଧାରଣ କରିକି ତାଙ୍କୁ ବହୁତ କଷ୍ଟ ହେଉଛି, ତାହା ନୁହଁ, ସେ ଜାଣିପାରୁନାହାନ୍ତି କେଉଁ ମଥାରେ ସେ ରହିଛି, ତାଙ୍କ 1000 ମଥା ରହିଛି, ଫଣା ରହିଛି, ଗୋଟିଏ ଫଣାରେ ସୋରିଷ ଭଳି ରହିଛି, ଏଭଳି ଭଗବାନଙ୍କର ସବୁ ଶକ୍ତି ରହିଛି, ଏବଂ ସିଏ ଭଗବାନଙ୍କ ଲୀଳା ଗୁଣଗାନ କରି ଚାଲୁଛନ୍ତି, 1000 ମୁଖରେ ଭଗବାନ ଗୁଣଗାନ କରୁଛନ୍ତି, ସେ ସବୁ ନାହିଁ। ଏଥର କୁହାଯାଇଛି ଯେତେବେଳେ ଅନନ୍ତ ଦେବ କୁହାଗଲା ତୁମେ ଭୂମଣ୍ଡଳକୁ ଧାରଣ କର, ସେ ପ୍ରଭୁଙ୍କୁ କହିଲେ ପ୍ରଭୁ କେତେ ଦିନ ମୁଁ ଧାରଣ କରିବି, ତୁମେ ମୋର ଗୁଣଗାନ କରୁଛ ତ, ଆଉ ଯେତେବେଳେ ଗୁଣଗାନ ଶେଷ ହୋଇଯିବ ମୁଁ ଆଉ ଜଣଙ୍କୁ ପଠେଇବି, ଏ ଭୂମଣ୍ଡଳକୁ ଧାରଣ କରିବେ ସେ, କିନ୍ତୁ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ସେ ସବୁ ନା ଅନନ୍ତ, ସିଏ ଅନନ୍ତଙ୍କର ଗୁଣ ଏଇଭଳି ଭାବରେ, ସିଏ ଅନନ୍ତ, ତାଙ୍କର କଥା ମଧ୍ୟ ଅନନ୍ତ, ଅନନ୍ତ ଦେବ। ଏଇଠି ଭାଗବତ ଦ୍ୱିତୀୟ ସ୍କନ୍ଧ 7 ଅଧ୍ୟାୟରେ ଏ କଥା ବ୍ରହ୍ମା କହୁଛନ୍ତି ନାରଦ ମୁନିଙ୍କୁ, ଯେ ଭଗବାନ ଗୁଣ ଏଭଳି ରହିଛି, ନାଦଂ ବେଦାମହମି ମୁନୟୋଗ୍ରଜାସ୍ତେ ମାୟା ବଳସ୍ୟ ପୁରୁଷ କୁତୋବରାଜେ ଗାୟନ୍ ଗୁଣାନ୍ ଦଶ ଶତାନ ଆଦି ଦେବ ଶେଷ ଧୂନାବି ସମବସ୍ତି ନାସେ ପାର। ଭଗବାନଙ୍କର ଅବତାରମାନଙ୍କ ବିଷୟରେ ଯେତେବେଳେ କହୁଛନ୍ତି ବ୍ରହ୍ମା, କୃଷ୍ଣଙ୍କ ଲୀଳା ଯେତେବେଳେ ବର୍ଣ୍ଣନା କରୁଛନ୍ତି ଅନେକ ଶ୍ଳୋକରେ କହିଲେ, ତେଣୁ ଅନ୍ତିମରେ କହୁଛନ୍ତି ହେ ପୁତ୍ର ନାରଦ ମୁଁ କ'ଣ କହିବି ତାଙ୍କର ଗୁଣ, ତାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ନା ତ ବିଦା ଆମେ ମୁନୟ ପ୍ରଜାସ୍ତି ମୁଁ ପାଇପାରୁନାହିଁ, କି ତୁମର ଅଗ୍ରଜମାନେ ଚାରିକୁମାର ବା ଶିବଜୀ ଏମାନେ ପାଇପାରୁନାହାନ୍ତି, ଏବଂ ଏମିତିକି ଅନନ୍ତ ଦେବ ଭଗବାନଙ୍କୁ ଗୁଣଗାନ କରୁଛନ୍ତି ଏ ପର୍ଯ୍ୟନ୍ତ ସେ ସବୁ ନାହିଁ। ସେଇ ଯେଉଁ ଭଗବାନ ଗୁଣଗାନକୁ ସେଠି ଗୋଟେ ଭାଗବତ ସମ୍ପ୍ରଦାୟ ଆସୁଛି, ସେଇଠି ଯାଇ ଚାରି କୁମାର ସେଠି ଶ୍ରବଣ କରିଥିଲେ, ଏହା ତୃତୀୟ ସ୍କନ୍ଧ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯମୁନା ଦେବୀ କହିଲେ ପ୍ରଭୁ ମୁଁ ଆପଣଙ୍କର ଜାଣିପାରିଲାନି, ମୋତେ କ୍ଷମା କରନ୍ତୁ, ଏଇଭଳି ଭାବରେ ଶରଣ ପଶିଲେ ସେ ବଳଦେବ, ଏ ବଳରାମଙ୍କ ତାଙ୍କର ଏତେ ଶକ୍ତି ରହିଛି ସେ ବଳରାମ, ତେଣୁ ସିଏ କହିଲେ ହଁ ଏ କଥା କହୁଛନ୍ତି ପରୀକ୍ଷିତ ମହାରାଜ ଜାଣିପାରିଲେ, ସୁଖଦେବ ଗୋସ୍ୱାମୀ ଭଗବାନ କୃଷ୍ଣଙ୍କର ଲୀଳାରେ ଏଭଳି ଭାବରେ ମଜିକି ରହିଛନ୍ତି, ବଳରାମଙ୍କ ଲୀଳାକୁ ବର୍ଣ୍ଣନା କରୁନାହାନ୍ତି, ତେଣୁ ସେ ଶ୍ଳୋକଟି କହିଲେ ଭୂୟହମ୍ ଶ୍ରୋତୁମ୍ ଇଚ୍ଛାମି ରାମସ୍ୟ ଅଦ୍ଭୁତ କର୍ମଣ ଅନନ୍ତସ୍ୟ ଅପ୍ରମେୟସ୍ୟ ଯଦନ୍ୟତ୍ କୃତବାନ ପ୍ରଭୁ। ଆଉ କ'ଣ କ'ଣ ସବୁ କଲେ, ମୁଁ ଏଇ କଥାଟି କହୁଥିଲି, ଆମେ ସ୍ନାନ କରିବା ପାଇଁ ଯାଉଛେ ନଦୀକୁ, କିନ୍ତୁ ଭଗବାନ ଯଦି ସ୍ନାନ କରିବେ ସେ କାହିଁକି ନଦୀକି ଯିବେ, ସେ ଭଗବାନ, ସିଏ କହିବେ ନଦୀକୁ ତୁମେ ଏଠିକି ଆସ, ଯେମିତି ଯମୁନାକୁ କହିଥିଲେ ତୁମେ ଏଠିକି ଆସ, ତେଣୁ ସେଇଭଳି ଭାବରେ ଭଗବାନଙ୍କ ଲୀଳାକୁ ସୁଖଦେବ ଗୋସ୍ୱାମୀ ଏ ବଳରାମଙ୍କ ଲୀଳାକୁ କହୁଛନ୍ତି। 68 ଅଧ୍ୟାୟରେ ଏଇ ଲୀଳାଟି ଆସିଲା, ସେଇ ପ୍ରସଙ୍ଗରେ ଏଇସବୁ କଥା ଆସୁଛି, ଲୀଳା ଆସିଲା, ତେଣୁ ବଳରାମ କହିଲେ ଠିକ୍ ଅଛି ମୁଁ ଯାଇକି ସବୁ ଠିକ୍ଠାକ୍ କରିଦେବି, କହି ଗଲେ, ଯେତେବେଳେ ଗଲେ 68 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ କେଉଁଠି ସେତେବେଳେ କୌରବମାନେ ରହିଥିଲେ ହସ୍ତିନାପୁର ରହିଥିଲେ, ହସ୍ତିନାପୁର ହେଉଛି ବର୍ତ୍ତମାନ ମିରଟ, ୟୁପିର ମିରଟ ରହିଛି ହସ୍ତିନାପୁର, ଏବଂ ଇନ୍ଦ୍ରପ୍ରସ୍ଥ ହେଉଛି ବର୍ତ୍ତମାନ ଦିଲ୍ଲୀ, ତେଣୁ ସେଠି ଗଲେ ତା ସେ ଗଙ୍ଗା ନଦୀ ତଟରେ ସେଇଟା ଥିଲା, ତେଣୁ ସେଠି ତା ଟିକେ ଦୂରରୁ ଯାଇକି ରାଜ୍ୟ ପୂର୍ବରୁ ଯାଇକି ବିଦୁରଙ୍କ ଇଏ ଯାଇଥିଲେ ତାଙ୍କ ସାଙ୍ଗରେ, କିଏ ନା ଯେଉଁ ଭଗବାନଙ୍କ ସଖା ଉଦ୍ଧବ, ଉଦ୍ଧବ ଯାଇଥିଲେ, ଆଉ କେତେ ଜଣ ମଧ୍ୟ ଯାଇଥିଲେ, ତେଣୁ ଉଦ୍ଧବଙ୍କୁ ପଠେଇଲେ, ଦୁର୍ଯ୍ୟୋଧନ ପାଖକୁ ପଠେଇଲେ, କହିଲେ ଖବର ଦିଅ, ଏବେ ସେ ଖବର ଦିଆଗଲେ ଯେ ସେମାନେ ସବୁ ଆସିଲେ, କୌରବମାନେ ସବୁ ଆସିଲେ, ବଳରାମଙ୍କୁ ଦେଖିକି ଆନନ୍ଦିତ ହେଲେ, ବଳରାମ ତାଙ୍କ ଗୁରୁ, ତାଙ୍କୁ ପୂଜା କଲେ, ସବୁ କଲେ, ଏଭଳି ଭାବରେ ହେଲା ପରେ ବଳରାମ କହିଲେ ଆମ ରାଜା ଉଗ୍ରସେନ ନିର୍ଦ୍ଦେଶ ଦେଇଛନ୍ତି ତୁମର କନ୍ୟା ଲକ୍ଷ୍ମଣଙ୍କ ସହିତ ଆମ ପୁତ୍ରଙ୍କୁ ବିଦା କର, ସସମ୍ମାନ ବିଦା କର, ବିବାହ ଦେଇକରି, ଏଭଳି ଭାବରେ କହିଲେ, ଯେତେବେଳେ କହିଲେ କୌରବମାନଙ୍କର କ୍ରୋଧ ଆସିଲା, କୌରବମାନ କ୍ରୋଧ ଆସିଲା, ଏଇଭଳି ଭାବରେ ସବୁ ଭଗବାନଙ୍କୁ ଗାଳି ଦେବା ପାଇଁ ଆରମ୍ଭ କଲେ କୌରବମାନେ, ବଳରାମଙ୍କୁ ତ ଗାଳି ଦେଲେ, କହିଲେ ସେମାନେ ହେଉଛନ୍ତି ରାଜା, ଏମାନେ ରାଜା ନୁହଁନ୍ତି, ଏମାନେ ଛୋଟିଆ ସେ ଇଏ ରହିଛନ୍ତି ନା, ଏବେ ରାଜା ସେମାନେ ସମଗ୍ର ପୃଥିବୀର ରାଜା ଥିଲେ। କହିଲେ ତୁମେ ଆମେ ତୁମକୁ ସହିତ ସମ୍ବନ୍ଧ ସ୍ଥାପନ କରୁଛୁ ବୋଲି ତୁମେ ଆମର ମୁଣ୍ଡ ଉପରେ ବସିବ, ତୁମେ ପାଦରେ ରହିବା କଥା, ଏଇଭଳି ଭାବରେ କହୁଛନ୍ତି। ଦୁର୍ଯ୍ୟୋଧନ ଇତ୍ୟାଦି ଅନ୍ୟମାନେ ସବୁ କହୁଛନ୍ତି। ତେଣୁ ବଳରାମ କ୍ରୋଧ ଆସିଲା ସେଇଠି 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 ଏଇ ଶ୍ଳୋକଟି କହିଛନ୍ତି ଦଶମ ସ୍କନ୍ଧ 68 ଅଧ୍ୟାୟରେ। ଏଇ ରଣବଦୁର କଥାରୁ ମୁଁ ଏଇ ପଏଣ୍ଟଟା ଆସିଲା, ତେଣୁ ଏଇସବୁ ଆମର ହେଇଗଲା। କାରଣ ସେ ସେ କହୁଛନ୍ତି ନୂନଂ ନାନା ମଦନ୍ମଧା ଶାନ୍ତି ନେଚ୍ଛତି ସାଧ ତେଷାଙ୍ଗି ପ୍ରଶମ ଦଣ୍ଡ ପଶୁନାଂ ଲଗୁଡ଼ ଯଥା। ମଦ ଆଙ୍କର ରଣମଦ ହେଇଥିଲା ନା, ସେଇଥିପାଇଁ ଏଇ ପଏଣ୍ଟଟା ମୋର ଆସିଲା ମନକୁ। ମୁଁ ଏଇଟା ଯେ କହିବି ବୋଲି ପ୍ରିପେୟାର ହେଇକି ଆସିଛି ତା ନୁହଁ, ଏଇଟା ଆସି ପହଞ୍ଚି ଯାଉଛି ଏଇଠି ଭଗବାନ କୃପାରୁ, ଗୁରୁଦେବଙ୍କ କୃପାରୁ। ତେଣୁ ଏଇଠି କହୁଛନ୍ତି କ'ଣ ନା, ଯେଉଁମାନେ ଏଇଭଳି ଭାବରେ ମଦ ଅବସ୍ଥା ହେଇକି ରହିଛନ୍ତି, ନୁନଂ ନାନା ମଦନ୍ମଧା ଅନ୍ଧ ହେଇକି ଯାଇ ଅନ୍ଧ ହେଇଯାଉଛନ୍ତି ସେମାନେ, ସେମାନେ ଶାନ୍ତି ଚାହାନ୍ତିନି, ରଣ ଚାହାନ୍ତି, ରଣନ ମଦ ବୋଲି କୁହାଯାଉଛି ନା, ଏମାନେ ସବୁ ସେଇଭଳି ଭାବରେ ଅସାଧୁ ସେମାନେ ସବୁ। ତେଷାଂ ପ୍ରଶମ ହି ଦଣ୍ଡ ପଶୁନାଂ ଲଗୁଡ଼ ଯଥା, ତାଙ୍କୁ କେମିତି ସମନ କରାଯିବ ବା ତାଙ୍କୁ ଦମନ କେମିତି କରାଯିବ ନା, ଯେମିତି ପଶୁକୁ ବାଡ଼ି ଦ୍ୱାରା ବାଡ଼େଇକି ତାଙ୍କୁ ଦମନ କରାଯାଏ, ସେଇଭଳି ଭାବରେ ଏମାନେ ସବୁ ପଶୁ ଭଳି ରଣମଦ ରଣମଦ ହେଇକି ରହିଛି। ତେଣୁ ଏଇଭଳି ଭାବରେ କହିକରି ଭଗବାନ ବଳରାମ କ'ଣ କଲେ, ତାଙ୍କର ଲଙ୍ଗଳରେ ଆକର୍ଷଣ କରିବା ପାଇଁ ବସିଲେ ଗଙ୍ଗାକୁ, ଏଇ ଯେଉଁ ହସ୍ତିନାପୁରକୁ ବୁଡ଼େଇ ଦେଇଥାନ୍ତେ ଗଙ୍ଗାରେ, ହସ୍ତିନାପୁରକୁ ବୁଡ଼େଇ ଲଙ୍ଗଳରେ, ତାଙ୍କର ଲଙ୍ଗଳ ଦିବ୍ୟ ଲଙ୍ଗଳ, ଆମର ଭୌତିକ ଲଙ୍ଗଳ ନୁହଁ, ତାଙ୍କର ସବୁକିଛି ଦିବ୍ୟ, ଭାଗ ଜନ୍ମ କର୍ମ ଚମେ ଦିବ୍ୟମ ଭଗବାନ ସବୁକିଛି ଦିବ୍ୟ, ତାଙ୍କର କଥା ମଧ୍ୟ ଦିବ୍ୟ। ଏଇଟାକୁ ଯଦି ଆମେ ଜାଣିଯିବା ତତ୍ତ୍ୱରେ, ତାହେଲେ ଆମେ ଶରୀର ଆମ ମନୁଷ୍ୟ ଜନ୍ମ ସାର୍ଥକ ହେଇଯିବ। ତକ୍ତା ଦେହଙ୍କୁ ପୁନର୍ଜନ୍ମ ନୈତି ମା ଆମେ ସୌର୍ଯ୍ୟ, ଆମକୁ ଆଉ ଭୌତିକ ଜଗତକୁ ଆସିବା ପଡ଼ିବ ନାହିଁ, ଭଗବତ ଧାମରେ ରହିବା, ଇଏ ହେଉଛି କଥା। ତେଣୁ ଏସବୁ ଦିବ୍ୟ, ତେଣୁ ଭଗବାନ ଯେତେବେଳେ ଲାଙ୍ଗୁଡ଼ରେ ଲଙ୍ଗଳରେ ଆକର୍ଷଣ କରିବା ପାଇଁ ବସିଲେ ଏଇ ଯେଉଁ ହସ୍ତିନାପୁରକୁ, ହସ୍ତିନାପୁର ଡୁବିବା ପାଇଁ ଆରମ୍ଭ କଲା, ଗଙ୍ଗାକୁ ଦବିବା ପାଇଁ ଆରମ୍ଭ କଲା। ଆପଣ ଏପର୍ଯ୍ୟନ୍ତ କୁହାଯାଏ ଏପର୍ଯ୍ୟନ୍ତ ସେ ଦବିକି ରହିଛି, ଏ ଯେଉଁ ରହିଛି ସେ ସ୍ଥାନ ବିରାଟ ସବୁ ରହିଛି। ତେଣୁ ସେଠି ଯେତେବେଳେ ସେତେବେଳେ ସେମାନେ କମ୍ପିବାକୁ ଆରମ୍ଭ କଲା, ଭୂମିକମ୍ପ ଭଳିଆ ହେବା ପାଇଁ ଆରମ୍ଭ ହେଲା, ତେଣୁ ସେମାନେ ତ୍ରାହି ତ୍ରାହି କହିକି ଆସି ଶରଣ ପଶିଲେ, ବଳରାମଙ୍କୁ ଶରଣ ପଶିଲେ। ତାପରେ ତାଙ୍କର କନ୍ୟା ଲକ୍ଷ୍ମଣଙ୍କୁ ଦେଇକରି ବିଦାୟ କଲେ, ଶାମ୍ବକ ସହିତ ବିଦାୟ କଲେ। ଦଶମ ସ୍କନ୍ଧ ତାପରେ ପରେ ବର୍ଣ୍ଣନା କରାଯାଇଛି ଏ ଲୀଳାଟି। ତେଣୁ ଏଇଭଳି ଭାବରେ ଯେଉଁମାନେ ରଣମଦ ରହିଛନ୍ତି, ତାଙ୍କର ତାଙ୍କୁ ଦରକାର ଦଣ୍ଡ ଦରକାର, ଏବଂ ଦଣ୍ଡ ହେଉଛନ୍ତି ପ୍ରକୃତ ଦଣ୍ଡ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ଦଣ୍ଡ ଦଣ୍ଡଙ୍କ ଦମ୍ୟତାମସ୍ମି, ଯମରାଜ ହେଉଛନ୍ତି ଭଗବାନ ପ୍ରତିନିଧି, ଦଣ୍ଡ ପ୍ରଦାନ କରିବେ। କିଏ କେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି, ବିଶେଷ ଭାବରେ ପାପ କାର୍ଯ୍ୟ କରୁଛନ୍ତି, ସେମାନେ ଦଣ୍ଡ ପାଉଛନ୍ତି। ଆମେ ଯେଉଁ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପାଉଛେ, କାହିଁକି ତା'ର କାରଣ କ'ଣ ନା, ଏଇ ଯମରାଜ ସବୁ ବ୍ୟବସ୍ଥା କରୁଛି, ତୁମେ ଏଇଭଳି ଭାବରେ ସବୁ ଦଣ୍ଡ ପାଇବ। ପ୍ରଥମେ ତ ଦଣ୍ଡ ଦିଆଯିବ ସେ ନର୍କରେ, ଯେଉଁମାନେ ପାପ କାର୍ଯ୍ୟ କରିଛନ୍ତି ନର୍କରେ ଦଣ୍ଡ ପାଇବେ, ତାପରେ ପୁଣି ମଧ୍ୟ ଶେଷ ହେବ ନାହିଁ ସବୁ, ସେ ତା ପର ଜନ୍ମରେ ସେ ପୁଣି ସେ ଜନ୍ମ ପାଇବେ, କିଏ ଖୁସିରେ ଜନ୍ମ ପାଇବ, କିଏ କେଉଁ ଜନ୍ମ ପାଇବ, ଯାଇକରି ସେ ସବୁ ବିଭିନ୍ନ ପ୍ରକାର କଷ୍ଟରେ ଭୋଗ କରିବେ, କଷ୍ଟ ଭୋଗ କରିବେ। ଏଇଭଳି ଭାବରେ ଦଣ୍ଡ ପ୍ରଦାନ କରିବେ ଭଗବାନ, ସେ ଦଣ୍ଡ ପ୍ରଦାନ କରିବେ, ଦଣ୍ଡ ଦମ୍ୟତାମସ୍ମି, ଦଶମ ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ। ତେଣୁ ଇଏ ବର୍ତ୍ତମାନ ଆସିଲେ ଦଣ୍ଡ ଦେବା ପାଇଁ ଭଗବାନ, ସର୍ବଶ୍ରେଷ୍ଠ ସର୍ବୋଚ୍ଚ ଧର୍ମ ଦଣ୍ଡ ଦଣ୍ଡ ପ୍ରଦାନକାରୀ ହେଉଛନ୍ତି ଭଗବାନ, ଭଗବାନ ଦଣ୍ଡ ପ୍ରଦାନ କରୁଛନ୍ତି, ଯମରାଜଙ୍କ ମାଧ୍ୟମରେ ଦଣ୍ଡ ପ୍ରଦାନ କରୁଛନ୍ତି। ତେଣୁ ଏଠି ଯେଉଁ କହିଲା ନା ଋଣ ରଣମଦ, ରଣମଦ ଶବ୍ଦ ରହିଛି ଧନୁଷ୍ୟା କୃଷ୍ଣ ଯୁଗପଦ, ହଜାର ହାତ ରହିଛି କହିଲା, ମୁଁ ଭାବୁଛି ସିଏ ଭାବୁଛି କ'ଣ, ଏ ଏକ 2000 ସ୍ୱରରେ ଏକାଥର ତ ମାରିଦେବି କୃଷ୍ଣଙ୍କୁ ମାରିଦେବି, ଏଇଭଳିଆ ଚିନ୍ତା କରୁଛି ସିଏ, ତାର ବୁଦ୍ଧି ଏଇଭଳି ଭାବରେ। ଏତେ ସବୁ ଶିବଜୀଙ୍କର ଅନୁଚରମାନେ ସବୁ ହାରିଗଲେ ପଳେଇଗଲେ, ଯୁଦ୍ଧ କଲେ ନାହିଁ, ଶିବଜୀ ହାରିଗଲେ, ଶିବଜୀ ମଧ୍ୟ ହାରି ମାରିବା ପଡ଼ିଲେ, ତାପରେ ଶିବ ପୁଣି ଆଉଥରେ ଆସିବେ, ଶିବ ଯୁଦ୍ଧ ହେବ, ଆ ପରେ ପରେ ବର୍ଣ୍ଣନା କରାଯିବ। ଶିବଜୀ ତାଙ୍କ ଶିବ ଜ୍ୱରକୁ ଛାଡ଼ିବେ, ରୁଦ୍ର ଜ୍ୱର, ଏବଂ ଭଗବାନ କୃଷ୍ଣ ତାଙ୍କ ନାରାୟଣ ଜ୍ୱରକୁ ଛାଡ଼ିବେ, ଏସବୁ ତାଙ୍କ ଭିତରେ ଯୁଦ୍ଧ ହେବ। କିନ୍ତୁ ଏତେ ସବୁ ଦେଖିକି ମଧ୍ୟ ଇଏ ରଣମଦ, ତାହାଙ୍କ ରଣ କରିବା ପାଇଁ ଏଭଳି ରହିଛି, ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି। ତେଣୁ ସେ ଭାବୁଛି କ'ଣ ନା, ଏକ ଏକ ସମୟରେ ଧନୁଷ୍ୟା କୃଷ୍ଣ ଯୁଗପତ ବାଣ ପଚଶତା ଆଣିବେ, ପାଞ୍ଚଶହ ଏକା ମାରିଦେବି, ତ ଭଗବାନ ମାରିଦେବି ବୋଲି ଚିନ୍ତା କରୁଛି। ଇଏ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କର ଲକ୍ଷଣ, ଭଗବାନଙ୍କୁ ମାରିଦେବେ, ଭଗବାନ ନାହାନ୍ତି, ଭଗବାନ ମାରିବେ। ହିରଣ୍ୟକଶିପୁ, ହିରଣ୍ୟାକ ଇତ୍ୟାଦି, ରାବଣ ଇତ୍ୟାଦି ଆମେ ଦେଖିବା, ଯେତେ ସବୁ ରହିଛି ଏମାନଙ୍କର କ'ଣ କମ୍ ଗୁଣ ରହିଛି? ଅସୁରମାନଙ୍କର କ'ଣ କମ୍ ଗୁଣ ରହିଛି? ବହୁତ ଗୁଣ ରହିଛି, କିନ୍ତୁ ଏତେ ଗୁଣ ଥିଲେ କ'ଣ ହେବ? ଏସବୁ ଜିରୋ, ଏତେ ଗୁଣର ମୂଲ୍ୟ ହେଉଛି ଜିରୋ, କାରଣ ଏକ ନାହିଁ। ଆମେ ସବୁଦିନ ପ୍ରାର୍ଥନା କରୁଛେ, ହନୁମାନଙ୍କୁ ପ୍ରାର୍ଥନା କରୁଛେ, କ'ଣ ପ୍ରାର୍ଥନା କରୁଛେ? ଯେଉଁ ସକାଳ ଆରମ୍ଭ ପରେ କହୁଛେ ନା, କ'ଣ ମନୋଜବଂ ମାରୁତ ତୁଲ୍ୟ ବେଗମ୍। ହନୁମାନଙ୍କର କେତେ ଶକ୍ତି ରହିଛି, ମନୋଜବଂ, ମନୋଜବଂ ବର୍ତ୍ତଉଛି ମନ ବେଗରେ ସେ ଧାଇଁପାରିବେ। ମନୋଜବଂ ଚାଲିଗଲେ ନା, ସୂର୍ଯ୍ୟଙ୍କ ପାଖକୁ ଯାଇକିରି ଗିଳିବା ପାଇଁ ବସିଥିଲେ ଜନ୍ମରେ, ଏତେ ଶକ୍ତି ରହିଛି, ଯାଇ ପହଞ୍ଚିଗଲେ। ମନୋଜବଂ ମାରୁତ ତୁଲ୍ୟ ବେଗମ୍, ବାୟୁ ଭଳି ତାଙ୍କର ବେଗ ରହିଛି, ବାୟୁ ବେଗରେ ଯାଉଛନ୍ତି। ଏବଂ ମନୋଜବଂ ମାରୁତ ତୁଲ୍ୟ ବେଗମ୍ ଜିତେନ୍ଦ୍ରିୟମ୍, ଇନ୍ଦ୍ରିୟମାନଙ୍କୁ ସେ ଜିତିକି ରଖିଛନ୍ତି, ଇନ୍ଦ୍ରିୟମାନଙ୍କୁ ଜିତିଛନ୍ତି ସେ ବ୍ରହ୍ମଚାରୀ ଜିତେନ୍ଦ୍ରିୟମ୍। ଏବଂ ବୁଦ୍ଧିମତାଙ୍କରିଶ୍ରମ, ବୁଦ୍ଧିମାନ ଭିତରେ ସେ ହେଉଛି ଶ୍ରେଷ୍ଠ, ବୁଦ୍ଧିମତାଙ୍କ ପରିଶ୍ରମ। ମନୋଜବଂ ମାରୁତ ତୁଲ୍ୟ ବେଗମ୍ ଜିତେନ୍ଦ୍ରିୟମ୍ ବୁଦ୍ଧିମତାଙ୍କ ବରିଷ୍ଠମ ବାହାତ୍ମଜଂ ବାନର ଯୁଦ୍ଧ ମୁଖ୍ୟମ। ବାହାତ୍ମଜ, ବାହାତ୍ମଜ କହିଲେ ପବନ ଦେବଙ୍କର ସେ ପୁତ୍ର ଆତ୍ମଜ। ଏବଂ ବାହାତ୍ମଜଂ ବାନର ଯୁଦ୍ଧ ମୁଖ୍ୟ, ବାନରମାନଙ୍କ ଯୁଦ୍ଧମାନଙ୍କ ଭିତରେ ସେ ହେଉଛି ମୁଖ୍ୟ। ଏତେ ଗୁଣ ରହିଛି, କିନ୍ତୁ ମୁଖ୍ୟ ଗୁଣଟା କ'ଣ ତାଙ୍କର? ଶ୍ରୀରାମ ଦୂତଙ୍କୁ ଶରଣ ପ୍ରପଦେ, ଭଗବାନଙ୍କ ସେ ଦୂତ, ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି। ମାଇନସ୍ ଦିସ୍, ଆଉ ଏଇଟା ଛାଡ଼ିଦେଲେ ତାର କିଛି ମୂଲ୍ୟ ନାହିଁ। ମୁଁ ଯେ ହନୁମାନଙ୍କର ଯଦି ସବୁ ଗୁଣ ଥାଇକିରି ଖାଲି ସେ ରାମଙ୍କ ଦୂତ ନ ହୋଇଥାନ୍ତେ, ତାହେଲେ ଆଜି ହନୁମାନ ପୂଜିତ ହେଉନଥାନ୍ତେ, ହନୁମାନ ପୂଜା କରୁନଥାନ୍ତେ। ରାବଣ, ହିରଣ୍ୟକଶିପୁ ଇତ୍ୟାଦି, ଇଏ ମଧ୍ୟ ବାଣ, ସେଇଭଳି ଭାବେ ତାଙ୍କର ବହୁତ ଶକ୍ତି ରହିଛି, କିନ୍ତୁ ଭଗବାନଙ୍କ ଶରଣରେ ସେ ଯାଉନାହାନ୍ତି। ତେଣୁ ଇଏ ଯେତେ ଗୁଣ ଅଛି ସବୁ ଜିରୋ, ତାର କିଛି ମୂଲ୍ୟ ନାହିଁ। କିନ୍ତୁ ଏକ ଅଛି ମାନେ ପ୍ରତି ଗୁଣର ମୂଲ୍ୟ ଦଶ ଦଶ ଗୁଣ ବଢ଼ି ବଢ଼ିକି ଯିବ। ଗୋଟିଏ ଶୂନ ଥିଲେ ଦଶ ହୋଇଯିବ, ଦୁଇଟି ଶୂନ ହେଲେ ଶହେ ହୋଇଯିବ, ତିନୋଟି ଶୂନ ହେଲେ ହଜାର ହୋଇଯିବ। ଏ ଗୁଣ ସବୁ ଏହିଭଳି ଭାବରେ, ଭଗବାନଙ୍କର ଭକ୍ତି ନାହିଁ, ଭଗବାନଙ୍କ ଶରଣରେ ଯାଇନାହାନ୍ତି ମାନେ ଯେତେ ଗୁଣ ଥିଲେ ତା'ର କିଛି ମୂଲ୍ୟ ନାହିଁ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି, ଦେଖିକିରି ମଧ୍ୟ ସେ ଜାଣିପାରୁନାହିଁ, ତା'ର ବୁଦ୍ଧି ଆସୁନାହିଁ। ଏତେ ସବୁ ଫେଲ୍ ମାରିଲେ ମୁଁ କେମିତି ଯିବି ତାଙ୍କ ଯୁଦ୍ଧକୁ? ସେ ଭାବୁଛି କ'ଣ, ପାଞ୍ଚଶହ ଧନୁରେ ମୋତେ ହଜାର ହାତ ରହିଛି, ପାଞ୍ଚଶହ ଧନୁରେ ଦୁଇ ଦୁଇଟା ତୀର ମାରିବି, ଗୋଟେ ଗୋଟେ ତୀର ନୁହଁ, ଦୁଇ ଦୁଇଟା ତୀର, ହଜାର ତୀର ମାରିକି ଏକାଥରେ ତାକୁ ହତ୍ୟା କରିଦେବି, ଚିନ୍ତା କରୁଥିଲା ବାଣ। ବାଣର ବୁଦ୍ଧି ଏଇଭଳି ଭାବରେ ବୁଦ୍ଧି ନଷ୍ଟ ହୋଇଯାଏ, ରଣମଦ ରହିଛି। ତେଣୁ ଏକ ସମୟରେ ସେ ପାଞ୍ଚଶହ ଧନୁରେ ଦୁଇ ଦୁଇଟା ଥର ଛାଡ଼ିଲା ଭଗବାନଙ୍କୁ। ଧନୁଷ୍ୟା କୃଷ୍ଣ ଯୁଗପତ ବାଣ ପଞ୍ଚସୂତା ଆଣିବେ, ବେଇ ନିଶ୍ଚିନ୍ତ ଭାବରେ ଭାବିଲେ, ଚିନ୍ତା କଲେ ତ ହତ୍ୟା କରିଦେବି ପଞ୍ଚସୂତା ଏକ ସମୟରେ। ଏକ ଏକ ଏକସ୍ମିନ୍ ସ୍ୱର ଦଉ ଦଉ, ଗୋଟିଏ ଏକ ଗୋଟିଏ ବାଣରେ ଦୁଇ ଦୁଇଟା ସ୍ୱର ମାରୁଥିଲା, ଏକସ୍ମିନ୍ ସ୍ୱର ଦଉ ଦଉ, ସନ୍ଦ ଦେହ ରଣଦୁର୍ମଦ, ରଣଦୁର୍ମଦ, ଏଇ ମଦରୁ ଶବ୍ଦରୁ ଏଇ କଥାଟା ସବୁ ଆସିଗଲା, ରଣଦୁର୍ମଦ, ଯୁଦ୍ଧ କରିବା ପାଇଁ ପାଗଳ ହୋଇକି ରହିଛି ରଣଦୁର୍ମଦ। କିନ୍ତୁ ଆହୁରି ଅଦ୍ଭୁତ କଥା କ'ଣ ହେବ, ଆପଣ ବର୍ଣ୍ଣନା କରାଯିବ। ଭଗବାନ ଏ ହଜାର ସ୍ୱର ମାରିବାକୁ ପଡ଼ିଲାନି, ଭଗବାନ ଗୋଟିଏ ସ୍ୱର ମାରିଲେ, ଗୋଟିଏ ସ୍ୱର ମାରିଲେ ଏ ହଜାର ସ୍ୱରକୁ କାଟିଦେଲେ, ଇଏ ହେଉଛି ଭଗବାନଙ୍କର ଭଗବତା। ଏଇଟା ଆସନ୍ତାକାଲି ଆମେ ଆଲୋଚନା କରିବା, ଆସନ୍ତାକାଲି ଏଇଟାକୁ ଆମେ ଆମ କଥା ଗୋଟେ ବିଶ୍ରାମ ଦେବା, ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିକିରି। ଏଇଟା ଆଶା ଯେମିତି ଟୀକାରେ କହିଛନ୍ତି, ଏ ଶ୍ଳୋକରେ, ଏ ଶ୍ଳୋକ ନମ୍ବର ଅଠର ନା, ଏଇଟା କହୁଛନ୍ତି, ଦୁର୍ମଦ ଇତି ମତ, ପାଗଳ ଅବସ୍ଥାରେ ସେ ରହିଥିଲା, ତେଣୁ ସେ ଜାଣିପାରୁନାହିଁ, ପାଗଳ ଅବସ୍ଥା ରହିଛି, କାହା ସହିତ ଯୁଦ୍ଧ କରୁଛି ସେ, ଯାହାଠୁ ଏତେ ଶକ୍ତି ପାଇଛନ୍ତି ଶିବଜୀ, ଯାହାଙ୍କଠୁ ହାରିଗଲେ, ସେ ଯାଉଛି ତାଙ୍କୁ ହତ୍ୟା କରିବା ପାଇଁ, ଏଇଭଳି ଭାବରେ ମତ ଅବସ୍ଥାରେ ରହିଛି। ପାଗଳ ପାଗଳ ହେଲେ ବୁଦ୍ଧି କାମ କରିବ ନାହିଁ। ତେଣୁ ଯାହା ହଉ ଆମେ କଥାକୁ ବିଶ୍ରାମ ଦେବା, ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା।